विशुद्धं केवलं ज्ञानं प्रत्यक्षम्यगवस्थितं सत्यं पूर्णम् अनाद्यन्तं निर्गुणं नित्यम् अद्वयम्
विशुद्धं केवलं ज्ञानं
प्रत्यक्षम्यगवस्थितं
सत्यं पूर्णम् अनाद्यन्तं
निर्गुणं
नित्यम् अद्वयम्
विशुद्धं केवलं ज्ञानं
प्रत्यक्षम्यगवस्थितं
सत्यं पूर्णम् अनाद्यन्तं
निर्गुणं नित्यम् अद्वयम्
विशुद्धं केवलं ज्ञानं
प्रत्यक्षम्यगवस्थितं
सत्यं
पूर्णानाद्यन्तं
निर्गुणं नित्यद्वयम्
विशुद्धं केवलं ज्ञानं
विशुद्धं केवलं ज्ञानं
प्रत्यक्षमगवस्थितं
सत्यं पूर्णम् अनाद्यन्तं निर्गुणं नित्यमद्वयम्
विशुद्धं केवलं ज्ञानं
प्रत्यक्षमगवस्थितं सत्यं पूर्णम् अनाद्यन्तं
विशुद्धं केवलं ज्ञानं
प्रत्यक्षमेवावस्थितं
सत्यं पूर्णम् अनाद्यं
सत्यं पूर्णम् अनाद्यं
निर्गुणं नित्यम् अद्वयम्
निर्गुणं नित्यम् अद्वयम्
विशुद्धं केवलं ज्ञानं
विशुद्धं केवलं ज्ञानं
ଆମେ ଦୁଇଟା ପାଠ କରିବା କିନ୍ତୁ ଗୋଟିଏ ସମସ୍ତେ ପାଠ କରିବା ଦୁଇଟା ପଢିବାକୁ 41 ଶ୍ଳୋକରେ ଆମେ ପାଠ କରିବା ଋଷେ ବିଦନ୍ତି ମୁନୟ ପ୍ରଶାନ୍ତାତ୍ମେନ୍ଦ୍ରିୟାଶୟ ଯଥା ତତ୍ ଏବା ସତ୍ ତର୍କୈସ୍ ତିରୋଧୀ ଏତ ବିପ୍ଲୁତମ୍ ଅର୍ଥାତ୍ ଏ ଶ୍ଲୋକ ଦୁଇଟିର ଅନୁବାଦ ଶ୍ରୀଶ୍ରୀମଦ୍ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଇଂରାଜୀରେ ଏବଂ ଶ୍ରୀଶ୍ରୀମଦ୍ ଗୌରବନ୍ଦ ସ୍ୱାମୀ ମହାରାଜଙ୍କ ଦ୍ୱାରା ଓଡ଼ିଆରେ ଯେ ପରମ ପୁରୁଷ ଭଗବାନ ବିଶୁଦ୍ଧ ଅଟନ୍ତି ପବିତ୍ର ଅଟନ୍ତି ସେ ତ୍ରିଗୁଣାତୀତ ଅଟନ୍ତି ସେ ଅଦ୍ୱୟ ସତ୍ୟ ଅଟନ୍ତି ଏବଂ ସେ ପୂର୍ଣ୍ଣ ଜ୍ଞାନର ସାକ୍ଷାତ ବିଗ୍ରହ ଅଟନ୍ତି ସେ ଅନାଦି ଅନନ୍ତ ଓ ସର୍ବବ୍ୟାପୀ ଅଟନ୍ତି ହେ ମହର୍ଷି ନାରଦ ମହାନ ଦାର୍ଶନିକଗଣ ଯେତେବେଳେ ସମସ୍ତ ଭୌତିକ କାମନା ପରିତ୍ୟାଗ କରି ସର୍ବତୋଭାବେ ତାଙ୍କର ଆଶ୍ରୟ ଗ୍ରହଣ କରନ୍ତି ଏବଂ ଇନ୍ଦ୍ରିୟମାନଙ୍କର ବିକ୍ଷିପ୍ତହୀନ ସ୍ଥିତି ପ୍ରାପ୍ତ ହୁଅନ୍ତି ସେତେବେଳେ ସେମାନେ ଭଗବାନଙ୍କୁ ଜାଣିପାରନ୍ତି ଅନ୍ୟଥା ଶୁଷ୍କ ତର୍କ କଲେ ସବୁ ନଷ୍ଟ ହୋଇଯାଆନ୍ତି ଏବଂ ଭଗବାନ ଦୃଷ୍ଟିରୁ ଅନ୍ତର୍ହିତ ହୋଇଯାଆନ୍ତି ଭାବାର୍ଥରେ କୁହାଯାଉଛି ଯେ ଏଠାରେ ଭଗବାନଙ୍କର ଏକ ବର୍ଣ୍ଣନା ଦିଆଯାଇଅଛି ସେ ଅସ୍ଥାୟୀ ଭୌତିକ ସୃଷ୍ଟିରେ ଯେଉଁ ଦିବ୍ୟ ଲୀଳା କରନ୍ତି ତାହା ବ୍ୟତୀତ କି ପ୍ରକାର ତାହାର ଏକ ବର୍ଣ୍ଣନା ଦିଆଯାଇଅଛି ମାୟାବାଦ ଦର୍ଶନ ଭଗବାନଙ୍କର ସଚ୍ଚିଦାନନ୍ଦ ଘନ ଶ୍ରୀବିଗ୍ରହକୁ ଭୌତିକ ଦେହ ବୋଲି କହେ ମାୟାବାଦୀଗଣ କହନ୍ତି ଯେ ଭଗବାନ ଯେତେବେଳେ ଅବତାର ଗ୍ରହଣ କରନ୍ତି ସେତେବେଳେ ସେ ଭୌତିକ ଦୋଷଦୁଷ୍ଟ ଶରୀର ଧାରଣ କରନ୍ତି ଏ ପ୍ରକାର ବ୍ୟାଖ୍ୟାକୁ ଏ ଶ୍ଳୋକରେ ପୂର୍ଣ୍ଣରୂପେ ଅସ୍ୱୀକାର କରାଯାଇଅଛି ଏଠାରେ କୁହାଯାଇଛି ଯେ ଭଗବାନଙ୍କ ସ୍ଥିତି ସର୍ବାବସ୍ଥାରେ ପୂର୍ଣ୍ଣ ବିଶୁଦ୍ଧ ଅଟେ ମାୟାବାଦ ଦର୍ଶନ ଅନୁଯାୟୀ ଆତ୍ମା ଯେତେବେଳେ ଅବିଦ୍ୟାଗ୍ରସ୍ତ ହୁଏ ସେତେବେଳେ ସେ ଜୀବ ନାମରେ ଅଭିହିତ ହୁଏ କିନ୍ତୁ ଯେତେବେଳେ ସେ ଅବିଦ୍ୟାମୁକ୍ତ ହୁଏ ସେତେବେଳେ ଅପ୍ରାକୃତ ନିରାକାର ଅଦ୍ୱୟ ସତ୍ୟରେ ବିଲୀନ ହୋଇଯାଏ କିନ୍ତୁ ଏଠାରେ କୁହାଯାଇଛି ଯେ ଭଗବାନ ଶାଶ୍ୱତ ଭାବେ ପୂର୍ଣ୍ଣ ଜ୍ଞାନ ମୂର୍ତ୍ତି ରୂପ ଅଟନ୍ତି ଏହା ତାଙ୍କର ବିଶେଷତ୍ୱ ଅଟେ ସେ ନିତ୍ୟ ବା ଶାଶ୍ୱତ ଭାବେ ସମସ୍ତ ପ୍ରକାର ଭୌତିକ ଦୋଷରହିତ ଅଟନ୍ତି ଏ ବିଶେଷତ୍ୱ ଭଗବାନଙ୍କୁ ସାମାନ୍ୟ ବ୍ୟକ୍ତି ବା ଜୀବଠାରୁ ପୃଥକ୍ କରୁଅଛି ସାମାନ୍ୟ ଜୀବ ଅବିଦ୍ୟାଗ୍ରସ୍ତ ହୁଏ ଏବଂ ଭୌତିକ ଦୋଷଦୁଷ୍ଟ ହୋଇ ଭୌତିକ ଉପାଧି ଗ୍ରହଣ କରେ କିନ୍ତୁ ଭଗବାନ ଏପରି ହୁଅନ୍ତି ନାହିଁ ବେଦରେ କୁହାଯାଇଛି ଯେ ଭଗବାନ ହେଉଛନ୍ତି ବିଜ୍ଞାନମ୍ ଆନନ୍ଦମ୍ ଅର୍ଥାତ୍ ସେ ପୂର୍ଣ୍ଣ ଜ୍ଞାନ ଓ ଆନନ୍ଦମୟ ଅଟନ୍ତି କିନ୍ତୁ ବଦ୍ଧ ଜୀବଗଣ କେବେ ହେଲେ ତାଙ୍କୁ ବା ଭଗବାନଙ୍କ ସହ ତୁଳନୀୟ ହୋଇପାରିବେ ନାହିଁ କାରଣ ସେ ଜୀବଗଣଙ୍କର ଭୌତିକ ଦୋଷଦୁଷ୍ଟ ହେବାର ପ୍ରବୃତ୍ତି ଅଛି ଯଦିଓ ମୁକ୍ତି ପରେ ଜୀବ ଭଗବାନଙ୍କ ସ୍ଥିତିରେ ଅର୍ଥାତ୍ ଭଗବାନଙ୍କ ସହ ଗୁଣାତ୍ମକ ସ୍ଥିତିରେ ରହିପାରେ ତଥାପି ଜୀବ ହିସାବରେ ମାୟା ପ୍ରତି ଆକୃଷ୍ଟ ହେବା ପ୍ରବୃତ୍ତି ହେତୁ ସେ ଭଗବାନଙ୍କଠାରୁ ଭିନ୍ନ ଅଟେ ଏ ପ୍ରବୃତ୍ତି ଭଗବାନଙ୍କର ନାହିଁ ବେଦରେ କୁହାଯାଇଛି ଯେ ଅୟଂ ଆତ୍ମା ଅପହୃତ ପାପମା ଇତି ଅର୍ଥାତ୍ ଜୀବ ପାପ ଦ୍ୱାରା ଦୁଷ୍ଟ ହୋଇଯାଏ କିନ୍ତୁ ଭଗବାନ କେବେ ହେଲେ ପାପଦୁଷ୍ଟ ହୁଅନ୍ତି ନାହିଁ ଭଗବାନ ଶକ୍ତିଶାଳୀ ଶକ୍ତିଶାଳୀ ସୂର୍ଯ୍ୟ ସହ ତୁଳନୀୟ ସୂର୍ଯ୍ୟ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିବା ହେତୁ ସେ କେବେ ହେଲେ ଭୌତିକ ବସ୍ତୁର ସଂକ୍ରାମକ ପ୍ରଭାବରେ ପ୍ରଭାବିତ ହୁଅନ୍ତି ନାହିଁ। ଅନ୍ୟପକ୍ଷରେ ସଂକ୍ରାମକ ଦୋଷ ଦୁଷ୍ଟ ବସ୍ତୁ ସୂର୍ଯ୍ୟ କିରଣରେ ବିଶୁଦ୍ଧ ହୋଇଯାଏ। ଠିକ୍ ସେହିପରି ଭଗବାନ କେବେ ହେଲେ ପାପଗ୍ରସ୍ତ ହୁଅନ୍ତି ନାହିଁ। ଅନ୍ୟପକ୍ଷରେ ପାପୀମାନେ ଭଗବାନଙ୍କ ସଂସ୍ପର୍ଶରେ ଆସିଲେ ପାପମୁକ୍ତ ହୋଇଯାଆନ୍ତି। ଏହାର ଅର୍ଥ ହେଉଛି ଭଗବାନ ସୂର୍ଯ୍ୟଙ୍କ ସଦୃଶ ସର୍ବବ୍ୟାପକ ଅଟନ୍ତି ଏବଂ ସେଥିପାଇଁ ଏ ଶ୍ଳୋକରେ ପ୍ରତ୍ୟେକ ଶବ୍ଦର ବ୍ୟବହାର କରାଯାଇଅଛି। ଭଗବାନଙ୍କର ଶକ୍ତିଶାଳୀ ଅନନ୍ତ ବିସ୍ତାରର ବାହାରେ କିଛି ବସ୍ତୁ ନାହିଁ। ଭଗବାନ ସମସ୍ତଙ୍କ ଭିତରେ ଅଛନ୍ତି ଏବଂ ସେ ବାହାରୁ ଆବୃତ ହୋଇଯାଇଅଛନ୍ତି। ସେ କୌଣସି ଜୀବର କାର୍ଯ୍ୟକଳାପରେ ବିଚଳିତ ହୁଅନ୍ତି ନାହିଁ ବା ବିକ୍ଷିପ୍ତ ହୁଅନ୍ତି ନାହିଁ। ସେଥିପାଇଁ ସେ ଅପରିସୀମ ବା ଅନନ୍ତ ଅଟନ୍ତି। କିନ୍ତୁ ଜୀବଗଣ ଶାନ୍ତ ଅଟନ୍ତି, ଅଣୁସଦୃଶ ଅଟନ୍ତି। ବେଦରେ କୁହାଯାଇଛି କେବଳ ଭଗବାନ ଏକମାତ୍ର ବିଦ୍ୟମାନ ଅଛନ୍ତି ଏବଂ ଅନ୍ୟ ସମସ୍ତ ସତ୍ତା ତାଙ୍କ ଉପରେ ଅବଲମ୍ବିତ ଅଟନ୍ତି। ଅସ୍ତିତ୍ୱଗତ ସମସ୍ତ ଶକ୍ତିର ସେ ଉଦ୍ଗମସ୍ଥଳ ଅଟନ୍ତି। ସେ ସମସ୍ତ ବୈଭବ ବା ଐଶ୍ୱର୍ଯ୍ୟର ଉତ୍ସ ଅଟନ୍ତି ଏବଂ ସେଥିପାଇଁ କେହି ଐଶ୍ୱର୍ଯ୍ୟରେ ତାଙ୍କ ସହ ସମାନ ହୋଇପାରିବେ ନାହିଁ। ସେ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ହୋଇଥିବା ହେତୁ ଅର୍ଥାତ୍ ସମସ୍ତ ଧନ ଯଶ ବଳ ବୀର୍ଯ୍ୟ ସୌନ୍ଦର୍ଯ୍ୟ ଜ୍ଞାନ ଓ ତ୍ୟାଗରେ ପୂର୍ଣ୍ଣ ହୋଇଥିବା ହେତୁ ସେ ନିଶ୍ଚିନ୍ତ ଭାବେ ପରମପୁରୁଷ ଭଗବାନ ଅଟନ୍ତି। ଏବଂ ଯେହେତୁ ସେ ଜଣେ ପୁରୁଷ ଅଟନ୍ତି, ତାଙ୍କର ଅନେକ ବ୍ୟକ୍ତିଗତ ଗୁଣ ଅଛି, କିନ୍ତୁ ସେ ସମସ୍ତ ଭୌତିକ ଗୁଣର ଉର୍ଦ୍ଧ୍ୱରେ ଥାଆନ୍ତି, ତାଙ୍କର କୌଣସି ଭୌତିକ ଗୁଣ ନାହିଁ। ଆମେ ଏକଥା ଆଲୋଚନା କରିସାରିଛୁ, ସେଥିପାଇଁ ଭାଗବତ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟ ଦଶ ଶ୍ଳୋକରେ ଇଥମ୍ ଭୂତ ଗୁଣ ହରି ବୋଲି କୁହାଯାଇଅଛି। ତାଙ୍କର ଦିବ୍ୟ ଗୁଣାବଳୀ ଏପରି ଆକର୍ଷଣୀୟ ଯେ ଏପରିକି ଆତ୍ମାରାମଗଣ ବା ମୁକ୍ତ ଜୀବଗଣ ମଧ୍ୟ ସେଥିପ୍ରତି ଆକୃଷ୍ଟ ହୁଅନ୍ତି। ଯଦିଓ ସେ ସମସ୍ତ ବ୍ୟକ୍ତିଗତ ଗୁଣର ଅଧିକାରୀ ଅଟନ୍ତି, ତଥାପି ସେ ସର୍ବଶକ୍ତିମାନ ଅଟନ୍ତି। ତେଣୁ ବ୍ୟକ୍ତିଗତ ଭାବେ ତାଙ୍କର କିଛି କରିବାର ନାହିଁ, କାରଣ ପ୍ରତ୍ୟେକ କାର୍ଯ୍ୟ ତାଙ୍କର ଶକ୍ତି ସମୂହ ଦ୍ୱାରା ସମ୍ପାଦିତ ହେଉଅଛି। ନିମ୍ନ ବୈଦିକ ମନ୍ତ୍ରରେ ତାହା ସ୍ୱୀକୃତ ହୋଇଛି ଯେ ପରାଶ ଶକ୍ତିର ବିବିଧେଇ ବସୁଏତେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ। ଏହା ଭଗବାନଙ୍କର ଅପ୍ରାକୃତ ସ୍ୱରୂପକୁ ସଙ୍କେତ କରୁଅଛି, ଯାହା ପ୍ରାକୃତ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ କେବେ ହେଲେ ଅନୁଭୂତ ହୋଇପାରିବ ନାହିଁ। ଭକ୍ତିଯୋଗ ଆଚରଣ ଦ୍ୱାରା ଯେତେବେଳେ ଇନ୍ଦ୍ରିୟଗଣ ବିଶୁଦ୍ଧ ହୋଇଯାଆନ୍ତି, ସେତେବେଳେ ସେ ଦୃଷ୍ଟିଗୋଚର ହୁଅନ୍ତି। ଜମେଇବେଶ ବୃଣୀତ ତେନ ଲଭ୍ୟେଶ, ଅର୍ଥାତ୍ ଏହିପରି ଭାବେ ଭଗବାନ ଓ ଜୀବ ମଧ୍ୟରେ ଅନେକ ମୌଳିକ ପାର୍ଥକ୍ୟ ଅଛି, କେହି ଭଗବାନଙ୍କ ସହ ତୁଳନୀୟ ହୋଇପାରିବେ ନାହିଁ। ବେଦରେ କୁହାଯାଇଛି ଏକମ୍ ଏବା ଦ୍ୱିତୀୟଂ ବ୍ରହ୍ମ ଦୈତା ଦ୍ୱୟ ଭୟଂ ଭବତି, ଅର୍ଥାତ୍ ଭଗବାନଙ୍କର କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି ଏବଂ ସେ କାହାରିକୁ ଭୟ କରନ୍ତି ନାହିଁ। ପୁନଶ୍ଚ ତାଙ୍କ ସହ କେହି ସମାନ ହୋଇପାରିବେ ନାହିଁ। ଯଦିଓ ସେ ସମସ୍ତ ଜୀବର ଉତ୍ସ ଅଟନ୍ତି, ତଥାପି ଜୀବ ଓ ଭଗବାନଙ୍କ ମଧ୍ୟରେ ମୌଳିକ ପାର୍ଥକ୍ୟ ଅଛି। ତାହା ନ ହୋଇଥିଲେ ପୂର୍ବବର୍ତ୍ତୀ ଶ୍ଳୋକରେ ଯାହା କୁହାଯାଇଛି ନ ଜଂ ବିଦନ୍ତି ତତ୍ତ୍ୱେନ, ଅର୍ଥାତ୍ କେହି ତାଙ୍କୁ ପୂର୍ଣ୍ଣ ରୂପେ ଜାଣିପାରିବେ ନାହିଁ, ଏକଥାର କୌଣସି ଆବଶ୍ୟକତା ନଥିଲା। ଏ ଶ୍ଳୋକରେ ମଧ୍ୟ ସେ କଥା କୁହାଯାଉଛି କେହି ତାଙ୍କୁ ପୂର୍ଣ୍ଣ ଭାବରେ ଜାଣିପାରିବେ ନାହିଁ, କିନ୍ତୁ ତାଙ୍କୁ କେତେକ ପରିମାଣରେ ଜାଣିବାର ଯୋଗ୍ୟତାଟା କ'ଣ ତାହା ଏଠାରେ କୁହାଯାଉଛି। କେବଳ ପ୍ରଶାନ୍ତ ଗଣ ଅର୍ଥାତ୍ ଐକାନ୍ତିକ ଭଗବତ ଭକ୍ତଗଣ ତାଙ୍କୁ ଅଧିକ ପରିମାଣରେ ଜାଣିପାରନ୍ତି। ଏହାର କାରଣ ହେଉଛି ଭକ୍ତମାନଙ୍କର କୌଣସି କାମନା ନଥାଏ, ସେମାନେ ଭଗବାନଙ୍କର ଆଜ୍ଞାଧୀନ ଭୃତ୍ୟ ଅଟନ୍ତି। କିନ୍ତୁ ଅନ୍ୟମାନଙ୍କର ଅର୍ଥାତ୍ କର୍ମୀ ଜ୍ଞାନୀ ଓ ଯୋଗୀଗଣଙ୍କର ନାନା ପ୍ରକାର କାମନା ଅଛି ଏବଂ ସେଇଥିପାଇଁ ସେମାନେ ପ୍ରଶାନ୍ତ ହୋଇପାରନ୍ତି ନାହିଁ। କର୍ମୀ ତା'ର କର୍ମର ଫଳ ଉପଭୋଗ କରିବାକୁ ଚାହେଁ, ଅଷ୍ଟାଙ୍ଗ ଯୋଗୀ ଯୋଗସିଦ୍ଧି ଚାହେଁ ଏବଂ ଜ୍ଞାନୀ ମୁକ୍ତି ଚାହେଁ, ନିର୍ବିଶେଷ ବ୍ରହ୍ମରେ ଲୀନ ହେବାକୁ ଚାହେଁ। ଯେପରି ହେଉ, ଯେପର୍ଯ୍ୟନ୍ତ ଇନ୍ଦ୍ରିୟ ପ୍ରୀତିର କାମନା ଅଛି ସେ ପର୍ଯ୍ୟନ୍ତ ଶାନ୍ତ ହେବାର ସୁ ଅବସର ନାହିଁ। ଅନ୍ୟପକ୍ଷରେ ଶୁଷ୍କ ତର୍କ ଦ୍ୱାରା ସବୁକିଛି ନଷ୍ଟ ହୋଇଯାଏ ଏବଂ ଏତଦ୍ୱାରା ଭଗବାନ ଆମଠାରୁ ଦୂରେଇ ଯାଆନ୍ତି। ତର୍କେ ବହୁ ଦୂର ବୋଲି କୁହାଯାଇଛି। ଶୁଷ୍କ ଜ୍ଞାନୀଗଣ କଠିନ ତପସ୍ୟା ବ୍ରତ ଯୋଗୁଁ ଭଗବାନଙ୍କ ନିର୍ବିଶେଷ ପ୍ରକାଶ ସମ୍ବନ୍ଧରେ କିଛି ଜ୍ଞାନ ଆହରଣ କରିପାରନ୍ତି, କିନ୍ତୁ ତାଙ୍କର ଅନ୍ତିମ ଅପ୍ରାକୃତ ଗୋବିନ୍ଦ ସ୍ୱରୂପ ସମ୍ବନ୍ଧରେ କିଛି ଧାରଣା କରିପାରନ୍ତି ନାହିଁ। କାରଣ କେବଳ ଆତ୍ମାରାମଗଣ ପୂର୍ବ ନିଷ୍ପାପ ବ୍ୟକ୍ତିଗଣ ତାହା ଜାଣିପାରନ୍ତି। ସେମାନେ ଶୁଦ୍ଧ ଭକ୍ତି ଯୋଗରେ ନିଯୁକ୍ତ ହୁଅନ୍ତି, ସେମାନେ ଭଗବାନଙ୍କ ପ୍ରେମମୟୀ ସେବା ସ୍ୱୀକାର କରିପାରନ୍ତି। ଏହା ଭଗବତ ଗୀତା ସପ୍ତମ ଅଧ୍ୟାୟ ଅଠେଇଶ ଶ୍ଲୋକରେ କୁହାଯାଇଛି ଯେଷାଙ୍କୁ ଅନ୍ତର୍ଗତ ପାପଂ ଜନାନାଂ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ୍ୱମ ନିର୍ମୁକ୍ତ ଭଜନ୍ତେ ମାଂ ଦୃଢ଼ବ୍ରତା। ତେଣୁ ଏଭଳି ଭାବରେ ଦ୍ୱିତୀୟ ସ୍କନ୍ଦ ଷଷ୍ଠ ଅଧ୍ୟାୟ ଚାଳିଶ ଏବଂ ଏକଚାଳିଶ ଏହି ଦୁଇଟି ଶ୍ଳୋକର ଭାବାର୍ଥରେ ବିସ୍ତାର ଭାବେ ପ୍ରଭୁପାଦ ମହାରାଜ ଏସବୁ କଥା କହିଛନ୍ତି। ତେଣୁ ଆଜି ଆମର ରବିବାସରୀୟ ଏଇ ଭାଗବତ କାର୍ଯ୍ୟକ୍ରମରେ ଉପସ୍ଥିତ ଶ୍ରୀପାଦ ସ୍ୱୟଂ ସ୍ୱାମୀ ମହାରାଜଙ୍କ ପାଦ ପଦ୍ମରେ ଆମେ ପ୍ରଣତି ନିବେଦନ କରୁଛୁ। ଆଉ ଆମର ମୁରଲୀ ପ୍ରଭୁ ଏଠାରେ ଏଇ ରବିବାରର କାର୍ଯ୍ୟକ୍ରମ ବ୍ୟବସ୍ଥା କରିଥିବା ହେତୁ ଆମେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ତରଫରୁ ତାଙ୍କୁ ଧନ୍ୟବାଦ ପ୍ରଦାନ କରୁଛୁ। ଆମର ଏଇ ଯେଉଁ କାର୍ଯ୍ୟକ୍ରମ ହେଉଛି ପ୍ରତି ରବିବାର ଆମର ଏଇସବୁ କାର୍ଯ୍ୟକ୍ରମ ଗତ 5 ବର୍ଷ ଧରି ଚାଲିଆସୁଛି। ତେଣୁ ଆମର ଏ ଯେଉଁ କାର୍ଯ୍ୟକ୍ରମ ହେଉଛି ଏ ଆମର ଶ୍ରୀ ଶ୍ରୀମଦ୍ ଗୌରବନ୍ଦ ସ୍ୱାମୀ ମହାରାଜ ଯାହାଙ୍କର ଏଇ ଜନ୍ମସ୍ଥାନରେ ଆଜି ଆମେ ଉପସ୍ଥିତ ହେଇଛେ। ତାଙ୍କର କୃପାରୁ ଆମେ ଏଇ ଯେଉଁ ସ୍ମୃତି ପରିଷଦ କରିଛୁ, ସେଇ ସ୍ମୃତି ପରିଷଦରେ ଆମର ଯେ ସେକ୍ରେଟେରୀ ବା ପରିଚାଳକ ଅଛନ୍ତି ଶ୍ରୀପାଦ ଅଦ୍ୱୈତାଚାର୍ଯ୍ୟ ପ୍ରଭୁ, ଆଉ ଅନ୍ୟାନ୍ୟ ଭକ୍ତ ଅନ୍ୟାନ୍ୟ କର୍ମୀ ସହକାରୀ କର୍ମୀମାନେ ସବୁ ଅଛନ୍ତି ସେଥିରେ। ତେଣୁ ସେମାନଙ୍କର ସହଯୋଗରେ ଆଜି ଏଇ 5 ବର୍ଷରେ ଆମେ ଆଜି ପଦାର୍ପଣ କରିଛୁ ଏବଂ ସେଇ ଭାଗବତ କାର୍ଯ୍ୟକ୍ରମ ଚଲେଇ ରଖିଛୁ। ତେଣୁ ଆମର ଏଠାରେ ଜଗନ୍ନାଥପୁରବାସୀମାନେ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି ଏବଂ ଛୋଟ ଛୋଟ ପିଲାମାନେ ମଧ୍ୟ ଅଛନ୍ତି। ତେଣୁ ଯଦିଓ ଛୋଟ ପିଲାମାନେ ଯେ ଭଗବାନ କଥା ଶୁଣିବା ପାଇଁ ଯଦିଓ ସେମାନେ ହୁଏତ ଯୋଗ୍ୟ ନ ହୋଇଥାଇ ପାରନ୍ତି, କିନ୍ତୁ ଯଦି ବା ଯେମିତି କୁହାଯାଇଛି ଔଷଧ ଆମେ ଖାଇଲେ ଔଷଧରେ ଆମେ ଜାଣିନେ କେମିତି କାର୍ଯ୍ୟ କରୁଛି, କିନ୍ତୁ ଆମେ ନ ଜାଣିଲେ ମଧ୍ୟ ଔଷଧ ତା'ର କାର୍ଯ୍ୟ କରେ। ସେଭଳି ଭାବରେ ଛୋଟ ପିଲାମାନେ ଯଦି ଧୈର୍ଯ୍ୟର ସହିତ ଯଦି ଶ୍ରବଣ କରିବେ, ସେମାନେ କିଛି ନ ବୁଝିଲେ ମଧ୍ୟ ସେ ତାଙ୍କର ହୃଦୟକୁ ତା'ର ଯେଉଁ ପ୍ରଭାବ ରହିଛି ସେ ପ୍ରଭାବରେ ତାଙ୍କର ହୃଦୟ ପରିଷ୍କାର ହେବ। ତେଣୁ ଛୋଟ ପିଲାମାନଙ୍କୁ ଆମ ଅନୁରୋଧ ସେମାନେ ଗଣ୍ଡଗୋଳ ନ କରି ଚୁପଚାପ ବସିବେ, ଯାହାର କିଛି ଅସୁବିଧା ଅଛି ସେ ଜାଗା ଛାଡ଼ି ଚାଲିଯିବ। ତେଣୁ ଆମେ ଭଗବାନଙ୍କ କଥା କିଛି ଆଲୋଚନା କରିବା। ଏଇ ଦ୍ୱିତୀୟ ସ୍କନ୍ଧ ଷଷ୍ଠ ଅଧ୍ୟାୟ ଏଇ 3ଟି ଅଧ୍ୟାୟ ରହୁଛି, 5, 6 ଏବଂ 7 ଏଇ 3ଟି ଅଧ୍ୟାୟରେ ନାରଦମୁନି ଏବଂ ବ୍ରହ୍ମାଙ୍କର କଥୋପକଥନ ରହିଛି। ଏଇ ନାରଦମୁନି ଯେଉଁ ପଚାରିଛନ୍ତି, ପ୍ରକୃତରେ ନାରଦମୁନି ଯେ ଜାଣିନାହାନ୍ତି ତାହା ନୁହେଁ, କାରଣ ନାରଦମୁନି ହେଉଛନ୍ତି ଜଣେ ମହାଜନ, କିନ୍ତୁ ସେ ସମସ୍ତଙ୍କୁ ଜଣାଇବା ପାଇଁ ଚାହୁଁଛନ୍ତି ଯେ କେମିତି ପ୍ରକୃତରେ ସବୁକିଛିର ମୂଳ କାରଣ ଭଗବାନ ଏବଂ ଭଗବାନ ହେଉଛନ୍ତି କୃଷ୍ଣ, ସେଇ କଥାକୁ ସ୍ଥାପନ କରିବା ପାଇଁ ଏହିସବୁ ବିଭିନ୍ନ ପ୍ରଶ୍ନର ଉତ୍ଥାପନ ସବୁ କରୁଛନ୍ତି। ନାରଦମୁନି ସାଧାରଣତଃ ଲୋକମାନେ ଧାରଣା ଯେ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା ଏବଂ ବିଷ୍ଣୁ ହେଉଛନ୍ତି ପାଳନକର୍ତ୍ତା ଏବଂ ଶିବଜୀ ହେଉଛନ୍ତି ସଂହାରକର୍ତ୍ତା, ଏମାନେ ହେଉଛନ୍ତି ପୂର୍ଣ୍ଣ ତାଙ୍କର ମାନେ ପୂର୍ଣ୍ଣ ଈଶ୍ୱର, ତାଙ୍କର ପୂର୍ଣ୍ଣ କ୍ଷମତା ରହିଛି, କିନ୍ତୁ ପ୍ରକୃତରେ କେହି ପୂର୍ଣ୍ଣ କ୍ଷମତା କାହାର ନାହିଁ। ବ୍ରହ୍ମା ଏଠାରେ ସେ କଥା କହିବେ, ଏଇ 3ଟି ଅଧ୍ୟାୟରେ ସେସବୁ ବର୍ଣ୍ଣନା କରିବେ ଯେ ପ୍ରକୃତରେ ଆ ପୂର୍ବରୁ ସେଇଟା କୁହାଯାଇଛି ଯେ ସୃଜାମି ତନ୍ନିୟୁକ୍ତ ଆମ ହରୋ ହରତି ତଦ୍ବଶ ବିଶ୍ୱଂ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଧୂ। ସାଧାରଣତଃ ଯେଉଁ ଦେବତାମାନଙ୍କ ଭିତରେ ଆମ ଶ୍ରେଷ୍ଠ ଦେବତା 3 ଜଣ ଅଛନ୍ତି, ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ବା ଶିବଜୀ। ତେଣୁ ଏଇ 3 ଜଣ ଭିତରେ ବ୍ରହ୍ମା ନିଜେ କହୁଛନ୍ତି, ଶିବଜୀ ମଧ୍ୟ କହିଛନ୍ତି, ଏସବୁ କହିଛନ୍ତି ପ୍ରକୃତରେ ଭଗବାନ ହେଉଛନ୍ତି ବିଷ୍ଣୁ ବା ସେ ଏ ଭୌତିକ ଜଗତର ଯେଉଁ ଗୁଣ ଦ୍ୱାରା କିଏ ସେମାନେ ତା ଦେହରେ ଗୁଣ ଦ୍ୱାରା ସଂଶ୍ଳିଷ୍ଟ ହୁଅନ୍ତି ନାହିଁ। ତେଣୁ ଏଇ ବିଷ୍ଣୁଙ୍କର ମୂଳ ହେଉଛନ୍ତି କୃଷ୍ଣ, ଏଇ ଈଶ୍ୱର ପରମ କୃଷ୍ଣ ବ୍ରହ୍ମା କହିଛନ୍ତି। ପରମ ବା ନିୟନ୍ତ୍ରଣକାରୀ ଯେତେ ରହିଛନ୍ତି, ଯେତେ ଦେବତାମାନେ ଅଛନ୍ତି, ତାଙ୍କର କିଛି କିଛି ନିୟନ୍ତ୍ରଣ କ୍ଷମତା ରହିଛି, କିନ୍ତୁ ତାଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ ନିୟନ୍ତ୍ରଣକାରୀ ହେଉଛନ୍ତି ଭଗବାନ କୃଷ୍ଣ, ଈଶ୍ୱର ପରମ କୃଷ୍ଣ, ସେ କଥା ବ୍ରହ୍ମା କହିଛନ୍ତି ଯେ ବ୍ରହ୍ମା ଯଦିଓ ସୃଷ୍ଟି କରୁଛନ୍ତି, ସେ ସୃଷ୍ଟି କରୁଛନ୍ତି ଭଗବାନଙ୍କ ଦ୍ୱାରା ନିଯୁକ୍ତ ହେଇକି, ସୃଜାମି ତ ନିଯୁକ୍ତ ହମ୍, ଭଗବାନ ବ୍ରହ୍ମାଙ୍କୁ ଆଦେଶ ପ୍ରଦାନ କରିଛନ୍ତି, ଯେଉଁଥିପାଇଁ କି ସେ ବ୍ରହ୍ମା ଯେତେବେଳେ ତାଙ୍କର ଦିନ ହେଉଛି ସେ ସବୁ ସୃଷ୍ଟି କରୁଛନ୍ତି, ପୁଣି ଯେତେବେଳେ ତାଙ୍କ ରାତି ହେଉଛି ସବୁ ଧ୍ୱଂସ ହୋଇଯାଉଛି, ସେସବୁ ଧ୍ୱଂସ ଶିବଜୀ ସେସବୁ ଧ୍ୱଂସ କରୁଛନ୍ତି, ଏବଂ ପୁଣି ଯେତେବେଳେ ତାଙ୍କର ସକାଳ ହେଉଛି ବା ତା ପରଦିନ ଆରମ୍ଭ ହେଉଛି, ପୁଣି ସେତେବେଳେ ସେ ସୃଷ୍ଟିକ୍ରିୟା କରୁଛନ୍ତି। ଏଇଭଳିଆ ବ୍ରହ୍ମାଙ୍କର ସୃଷ୍ଟି ଚାଲିଛି ଏବଂ ଶିବଜୀଙ୍କର ସଂହାର ମଧ୍ୟ ଚାଲିଛି ଏବଂ ବିଷ୍ଣୁଙ୍କର ପାଳନ ମଧ୍ୟ ଚାଲିଛି, ସୃଷ୍ଟି ସ୍ଥିତି ପ୍ରଳୟ ଏହିସବୁ ଲାଗିକି ରହିଛି, ଭୌତିକ ଜଗତରେ ଏସବୁ ଲାଗିକି ରହିଛି। ତେଣୁ ଏସବୁ ଯେଉଁ ହେଉଛି ବ୍ରହ୍ମା କହୁଛନ୍ତି ମୁଁ ସେଇ ଭଗବାନଙ୍କ ଦ୍ୱାରା ନିଯୁକ୍ତ ହେଇ ଏସବୁ କାର୍ଯ୍ୟ କରୁଛି। ସୁଜାମି ତ ନିଯୁକ୍ତ ହମ୍ ହରୋ ହରତି ତଦ୍ବଶ, ହର ବା ଶିବଜୀ, ଶିବଜୀ ଯେଉଁ ସୃଷ୍ଟିର ସଂହାର କରୁଛନ୍ତି ବା ଧ୍ୱଂସ କରୁଛନ୍ତି, ସେ ମଧ୍ୟ ଭଗବାନଙ୍କର ଆଦେଶରେ ଆଦେଶ ପ୍ରାପ୍ତ ହେଇ ସେସବୁ କରୁଛନ୍ତି, ଏବଂ ବିଶ୍ୱଂ ପୁରୁଷ ରୂପେଣ ସ୍ୱୟଂ ଭଗବାନ ବିଷ୍ଣୁ ସେ ପରିପାତି ତ୍ରିଶକ୍ତି ଦୁଃଖ ଏ ଭୌତିକ ଜଗତର ପାଳନ କରୁଛନ୍ତି, ଯାହାର ଯାହା ଆବଶ୍ୟକତା ସେସବୁ ପୂରଣ କରୁଛନ୍ତି, ସେ ସବୁକିଛି ତ୍ରିଶକ୍ତି ଯଦିଓ ସମସ୍ତ କିଛି ତାଙ୍କର ଶକ୍ତି ରହିଛି, ସେ ସମସ୍ତ ଶକ୍ତିକୁ ବିଶେଷ ଭାବରେ ତିନି ଭାବରେ ବିଭକ୍ତ କରାଯାଇଛି, ଅନ୍ତରଙ୍ଗା ଶକ୍ତି ଏବଂ ମାୟା ଶକ୍ତି ବା ବହିରଙ୍ଗା ଶକ୍ତି ଏବଂ ତଟସ୍ଥା ବା ଜୀବ ଶକ୍ତି। ଏଭଳି ଭାବରେ ଭଗବାନଙ୍କର ଅନେକ ଶକ୍ତି ଥିଲେ ମଧ୍ୟ ତାକୁ ତିନି ଭାବରେ ବିଭକ୍ତ କରାଯାଇଛି। ତେଣୁ ଯେଉଁ ଲୋକମାନଙ୍କର ଧାରଣା ଯେଉଁ ରହିଛି ପ୍ରକୃତରେ କିଏ ବଡ଼ ବା କିଏ ଅନ୍ତିମ ଶକ୍ତି ସବୁଠାରୁ ଶ୍ରେଷ୍ଠ ଭଗବାନ କିଏ, ସେସବୁ ସାଧାରଣ ଲୋକମାନେ ଜାଣିନାହାନ୍ତି। ସେଥିପାଇଁ ଦେବତାମାନେ ଋଷିମାନେ ଏମାନେ ସବୁ ଗୋଟେ ସଭା ଆୟୋଜନ କରିଥିଲେ। ସେ ସଭାରେ ସେ ତାର ବିଷୟବସ୍ତୁ ଥିଲା ଯେ ତାଙ୍କ ଭିତରୁ ଦେବତାମାନଙ୍କ ଭିତରୁ ସବୁଠାରୁ ତିନି ଜଣ ଶ୍ରେଷ୍ଠ ଦେବତା ହେଉଛନ୍ତି ବ୍ରହ୍ମା ବିଷ୍ଣୁ ଏବଂ ଶିବଜୀ। ତେଣୁ ଏଇ ତିନି ଜଣ ସେ ଯେଉଁ ଦେବତାମାନେ ଅଛନ୍ତି ତାଙ୍କ ଭିତରୁ ମଧ୍ୟ କିଏ ଶ୍ରେଷ୍ଠ ସେଇ କଥା ନିର୍ଣ୍ଣୟ କରିବା ପାଇଁ ଦେବତାମାନେ ଗୋଟେ ଜାଗାରେ ସଭାରେ ବସି ଆଲୋଚନା କଲେ। ତେଣୁ ସେଇ ସଭାରେ ଯେଉଁ ଋଷିମାନେ ମୁନି ଋଷି ଦେବତାମାନେ ସମସ୍ତେ ଥିଲେ, ତେଣୁ ମୁନି ଋଷିମାନେ ଭୃଗୁ ଜଣେ ଋଷି ଅଛନ୍ତି ସେ ତାଙ୍କୁ ନିର୍ବାଚନ କଲେ ବା ତାଙ୍କୁ ମନୋନୀତ କଲେ ଯେ ସେ ପରୀକ୍ଷା କରିବେ ଯେ କିଏ ଆଙ୍କ ଭିତରୁ ଶ୍ରେଷ୍ଠ, ବ୍ରହ୍ମା ବିଷ୍ଣୁ ଏବଂ ଶିବଜୀ ଆଙ୍କ ଭିତରୁ କିଏ ଶ୍ରେଷ୍ଠ। ତେଣୁ ଭୃଗୁ ହେଉଛନ୍ତି ବ୍ରହ୍ମାଙ୍କର ସନ୍ତାନ, ବ୍ରହ୍ମାଙ୍କର ପୁତ୍ର। ତେଣୁ ସେ ଭୃଗୁ ମୁନି ପ୍ରଥମେ ଗଲେ ବ୍ରହ୍ମାଙ୍କ ପାଖକୁ, ତାଙ୍କ ପିତାଙ୍କ ପାଖକୁ ଗଲେ। ବ୍ରହ୍ମା କେଉଁଠି ରହୁଛନ୍ତି, ବ୍ରହ୍ମାଙ୍କର ଗୋଟେ ଲୋକ ଅଛି, ଆମେ ଯେମିତି ପୃଥିବୀ ପୃଷ୍ଠରେ ଆମେ ମାନମାନେ ରହୁଛେ ସେମିତି ବ୍ରହ୍ମାଙ୍କର ଗୋଟେ ଲୋକ ଅଛି ଯାହାକି ସତ୍ୟ ଲୋକ। ଏଇ ପୃଥିବୀର ଉର୍ଦ୍ଧ୍ୱରେ ଆହୁରି ଛଅଟି ଲୋକ ଅଛି, ସେ ଲୋକର ସବୁଠାରୁ ଶ୍ରେଷ୍ଠ ଲୋକ ଯେଉଁ ରହିଛି ସେ ହେଉଛି ବ୍ରହ୍ମ ଲୋକ ବା ସତ୍ୟ ଲୋକ, ସେଇଠି ବ୍ରହ୍ମା ରହୁଛନ୍ତି। ଏଇ ପୃଥିବୀ ଉପରେ ରହୁଛି ଭୁବ ଲୋକ, ତାପରେ ସ୍ୱର୍ଗ ଲୋକ, ତାପରେ ମହତ୍ ଲୋକ, ତାପରେ ଜନ ଲୋକ, ତାପରେ ତପ ଲୋକ, ତାପରେ ଅନ୍ତିମେ ରହୁଛି ସତ୍ୟ ଲୋକ ବା ବ୍ରହ୍ମ ଲୋକ ଯେଉଁ ବ୍ରହ୍ମା ସେଠି ରହୁଛନ୍ତି। ତେଣୁ ଭୃଗୁ ମୁନି ସେଇଠିକି ଯାଇ ପହଞ୍ଚିଲେ, କେମିତି ଗଲେ କେମିତି ଗଲେ, ତେଣୁ ତାଙ୍କର ଶକ୍ତି ଅଛି, ସେମାନେ ମନକୁ ଯାଇପାରିବେ, ଉଡ଼ିକିରି ଯାଇପାରିବେ, ସେ ତାଙ୍କର ଶକ୍ତି ରହିଛି, ଯୋଗ ଶକ୍ତି ରହିଛି। ତେଣୁ ସେ ବ୍ରହ୍ମାଙ୍କ ପାଖକୁ ଯାଇ ପହଞ୍ଚିକିରି ସେଠି ବ୍ରହ୍ମା ହେଉଛନ୍ତି ତାଙ୍କର ପିତା। ଜଣେ ପୁଅ ଜଣେ ବାପାଙ୍କ ପାଖକୁ ଗଲେ ପ୍ରଥମେ କ'ଣ କରିବା ଦରକାର, ପ୍ରଣାମ କରିବା ଦରକାର, ନମସ୍କାର କରିବା ଦରକାର ନା ନାହିଁ, କିନ୍ତୁ ସେ ନମସ୍କାର କଲେନି, ବ୍ରହ୍ମାଙ୍କୁ ନମସ୍କାର କଲେନି, ସେ ପରୀକ୍ଷା କରିବା ପାଇଁ ଯାଇଛନ୍ତି ତେଣୁ ସେ ନମସ୍କାର କଲେନି। ତେଣୁ ବ୍ରହ୍ମା ଯିଏକି ହେଉଛନ୍ତି ରଜଗୁଣର ଅବତାର, ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏମାନେ ହେଉଛନ୍ତି ଭଗବାନଙ୍କର ଗୁଣ ଅବତାର। ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର, ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର ଅବତାର ଏବଂ ଶିବଜୀ ହେଉଛନ୍ତି ତମଗୁଣର ଅବତାର। ତେଣୁ ରଜଗୁଣର ପ୍ରଭାବ କ'ଣ ରହିଛି ନା ଲୋଭ ରାଗି, ସେମାନେ ରାଗି ଯିବେ, କ୍ରୋଧ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, କାମ କ୍ରୋଧ ଏସବୁ ଜିନିଷ ହେଉଛି ରଜଗୁଣର ପ୍ରଭାବରେ ସବୁ ରହୁଛି। ତେଣୁ ବ୍ରହ୍ମା ଦେଖିଲେ ଯେତେବେଳେ ମୋର ସନ୍ତାନ ଭୃଗୁ ମୋତେ ସମ୍ମାନ କରୁନାହିଁ ସେତେବେଳେ ସେ ରାଗିଗଲେ। ଜଣେ ରାଗିଗଲେ ଆମେ କେମିତି ଜାଣିବା ସେ ରାଗିଗଲେ ବୋଲି, ତାଙ୍କର ମୁହଁ ଲାଲ ପଡ଼ିଯିବ, ସେସବୁ ଆଖି ଚକ୍ଷୁ ଲାଲ ପଡ଼ିଯିବ, ଏଇସବୁ ଯେଉଁ ଗୁଣ ରହିଛି ସେ ଗୁଣ ଦେଖିକି ଭୃଗୁମୁନି ଜାଣିପାରିଲେ ଯେ ପ୍ରକୃତରେ ତାଙ୍କର ପିତାଜୀ ତାଙ୍କ ଉପରେ ରାଗିଯାଇଛନ୍ତି। ତେଣୁ ସେ ଆଉ କିଛି ତାଙ୍କୁ ନ କହିକିରି ସେ ପୁଣି ଚାଲିଗଲେ। ତେଣୁ ଜାଣିଲେ ଯେ ଯିଏ କାମ କ୍ରୋଧ ଦ୍ୱାରା ଯେଉଁମାନେ ବସିକି ଦେଉଛନ୍ତି ସେମାନେ ଶ୍ରେଷ୍ଠ ଈଶ୍ୱର ହେଇପାରିବେ ନା, ଶ୍ରେଷ୍ଠ ଦେବତା ହେଇପାରିବେ ନାହିଁ। ତାପରେ ସେ ଗଲେ ଶିବଙ୍କ ପାଖକୁ ଗଲେ, ଶିବ ତାଙ୍କର ଭାଇ ହେବେ, କାରଣ ଶିବଜୀ ହେଉଛନ୍ତି ବ୍ରହ୍ମାଙ୍କର ସନ୍ତାନ। ବ୍ରହ୍ମାଙ୍କର ଯେତେବେଳେ ସୃଷ୍ଟି ଆରମ୍ଭ ହେଇଛି, ବ୍ରହ୍ମା ଯେତେବେଳେ ସୃଷ୍ଟି ଆରମ୍ଭ କରୁଛନ୍ତି, ବ୍ରହ୍ମାଙ୍କର ପ୍ରଥମ ସନ୍ତାନ ହେଉଛନ୍ତି ଚାରି କୁମାର, ଚାରି ଜଣ ଜାଣା ଭାଇ, ସନକ ସନାତନ ସନନ୍ଦନ ସନତ କୁମାର, ଏଇ ଚାରି ଭାଇ ଜନ୍ମ ହେଇଛନ୍ତି ପ୍ରଥମେ ବ୍ରହ୍ମାଙ୍କ ପାଖରୁ ସୃଷ୍ଟି ହେଇଛନ୍ତି। ତେଣୁ ତାଙ୍କୁ ଯେତେବେଳେ ଏ ଭୌତିକ ଜଗତ ସୃଷ୍ଟି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସେ ଯେତେବେଳେ କହିଲେ ଚାରି କୁମାରକୁ, ସେ ଚାରି କୁମାର ସେମାନେ ମନା କଲେ, କହିଲେ ନା ଆମେ ସୃଷ୍ଟି କରିବୁ ନାହିଁ, ମାନେ ଯେଉଁ ପ୍ରଜା ସନ୍ତାନ ଜାତ କରିବେ, ସ୍ତ୍ରୀ ଗ୍ରହଣ କରିବେ, ସଂସାର କରିବେ, ପିଲା ଛୁଆ ସବୁ ଜନ୍ମ କରିବେ, ଏସବୁ ଜିନିଷ କରିବା ପାଇଁ ସେ ମନା କଲେ ଚାରି କୁମାର ତାଙ୍କର। ତେଣୁ ବ୍ରହ୍ମାଜୀ ତାଙ୍କର କ୍ରୋଧ ଜାତ ହେଲା, ଏବଂ ଯେତେବେଳେ କ୍ରୋଧ ଜାତ ହେଲା ସେଇଥିରେ ତାଙ୍କର ଚକ୍ଷୁରୁ ଶିବ ଜନ୍ମ ହେଲେ, ଶିବଜୀ ଜନ୍ମଗ୍ରହଣ କଲେ। ତେଣୁ ଶିବଜୀ ହେଉଛନ୍ତି ମାନେ ତାଙ୍କର ଭୃଗୁଙ୍କର ବଡ଼ ଭାଇ ସେ। ତେଣୁ ବ୍ରହ୍ମାଙ୍କ ଠାରୁ ଯେତେବେଳେ ଫେରିକି ଭୃଗୁମୁନି ତାପରେ ଶିବଜୀଙ୍କ ପାଖକୁ ଯାଇଛନ୍ତି, ସେଠି ସେ ଶିବଜୀଙ୍କୁ କେମିତି ପରୀକ୍ଷା କଲେ ନା, ଶିବଜୀଙ୍କୁ ମଧ୍ୟ ଖାଲି ଯେ ସମ୍ମାନ ଦେଖେଇଲେ ତା ନୁହେଁ, ବହୁତ ତାଙ୍କୁ ଗାଳି ଦେଲା ଭଳିଆ କଥା କହିଲେ। କାରଣ ଶିବଜୀ ଯେତେବେଳେ, ଶିବଜୀ କେଉଁଠି ଅଛନ୍ତି, କୈଳାସ ପର୍ବତରେ, ତାଙ୍କର ଧାମ ଅଛି କୈଳାସ ପର୍ବତ, ତେଣୁ ସେଠି ସେ ରହୁଛନ୍ତି। ସେ ଯେତେବେଳେ ଦେଖିଲେ ଭୃଗୁମୁନି ଆସୁଛନ୍ତି, ତାଙ୍କର ଭାଇ ହେବେ ସାନ ଭାଇ, ତେଣୁ ତାଙ୍କୁ ପାଛଟି ଆଣିବା ପାଇଁ ସେ ଧାଇଁ ଯାଇଛନ୍ତି। କିନ୍ତୁ ଧାଇଁ ଗଲା ବେଳକୁ ସେ ସମୟରେ ଭୃଗୁମୁନି କହିଲେ, ତାଙ୍କୁ ବିଭିନ୍ନ ପ୍ରକାର ଗାଳି ଦେଇଛନ୍ତି, ସେ ତମେ ମୋତେ ଛୁଇଁ ମାନେ, କାରଣ ମୁଁ ହେଉଛି ଉନ୍ନତ ବ୍ରାହ୍ମଣ, ତମେ ଏଇସବୁ ଶ୍ମଶାନ ଇତ୍ୟାଦି ଏସବୁରେ ଜାଗାରେ ସବୁ ରହୁଛ, ଶ୍ମଶାନର ଯେଉଁ ଭସ୍ମ ସେସବୁ ଦେହରେ ବଳି ହେଉଛ, ତମର କିଛି ଜଟା ସବୁ ଛାଡ଼ିଛ, ଏସବୁ ତମର କିଛି ସୂଚି ନାହିଁ, ଏଇଭଳି ଭାବେ ବିଭିନ୍ନ ପ୍ରକାର ତାଙ୍କୁ ସବୁ ଗାଳି ଦେଇଛନ୍ତି। ତେଣୁ ଯେତେବେଳେ ଗାଳି ଶୁଣିଲେ ସେତେବେଳେ ଶିବଜୀ ପୁଣି ମଧ୍ୟ ରାଗିଗଲେ, ଶିବଜୀ ମଧ୍ୟ ରାଗିଗଲେ, କାରଣ ଶିବଜୀଙ୍କର ମଧ୍ୟ ତମଗୁଣ ପ୍ରଭାବ ରହିଛି, ସେ ମଧ୍ୟ ରାଗିକରି ଶିବଜୀଙ୍କର ଯେଉଁ ଅସ୍ତ୍ର କ'ଣ, ଶିବଜୀଙ୍କର ତ୍ରିଶୂଳ, ତ୍ରିଶୂଳ ଧରିକି ସେ ଗୋଡ଼େଇଲେ ମାରିବା ପାଇଁ ଭୃଗୁମୁନି, ତ୍ରିଶୂଳ ଧରିକି ଗୋଡ଼େଇଲେ ତାଙ୍କୁ ମାରିବା ପାଇଁ। କିନ୍ତୁ ସେଠି ପାର୍ବତୀ ଦେବୀ ତାଙ୍କୁ ଅନୁରୋଧ କରିକି ତାଙ୍କୁ ସେଥିରୁ କ୍ଷାନ୍ତ କରେଇଲେ, ଏବଂ ଭୃଗୁମୁନି ଜାଣିଲେ ଯେ ଶିବଜୀ ପ୍ରକୃତରେ ତାଙ୍କର ମଧ୍ୟ କାମ କ୍ରୋଧ ସବୁ ରହିଛି, ତେଣୁ ସେ ସେଠୁ ଯାଇକରି ଅନ୍ତିମରେ ଯାଇଛନ୍ତି ବିଷ୍ଣୁଙ୍କ ପାଖକୁ। ବିଷ୍ଣୁଙ୍କର ଲୋକ ଅଛି, ବିଷ୍ଣୁ ରହୁଛନ୍ତି ସତ୍ୟଦୀପ, ତାଙ୍କର ଯେଉଁ ବୈକୁଣ୍ଠ ରହିଛି, ବୈକୁଣ୍ଠ ବୈକୁଣ୍ଠ ଧାମ ଅଛି, ସେଇଠି ସେ ରହୁଛନ୍ତି ସତ୍ୟଦୀପରେ। ତେଣୁ ସେଠି ସେ ଶୟନ କରିଛନ୍ତି, ଅନନ୍ତ ଅନନ୍ତ ଶଯ୍ୟାରେ ଶୟନ କରିଛନ୍ତି, ଏବଂ ଲକ୍ଷ୍ମୀଦେବୀ ତାଙ୍କର ପାଦ ସମ୍ଭାବନ କରୁଛନ୍ତି ବା ପାଦ ସେବା କରୁଛନ୍ତି ଲକ୍ଷ୍ମୀଦେବୀ। ତେଣୁ ଏହି ସମୟରେ ଯେତେବେଳେ ଭୃଗୁମୁନି ଯାଇ ପହଞ୍ଚିକରି ସେଠି, ସେ କ'ଣ କଲେ ନା ବିଷ୍ଣୁଙ୍କୁ କେମିତି ପରୀକ୍ଷା କଲେ ନା ଭଗବାନଙ୍କୁ ଛାତିରେ ଗୋଟେ ପଦାଘାତ କଲେ, ମାନେ ତାଙ୍କୁ ଛାତିରେ କିରି ତାଙ୍କୁ ଗୋଇଠାଟେ ମାରିଲେ। ତେଣୁ ଏ ଦେଖିକିରି ଏସବୁ ମାନେ ପଦାଘାତ ପାଇଲା ପରେ ବିଷ୍ଣୁ କୌଣସି ତାଙ୍କର ରାଗ ହଉନି ବା ତାଙ୍କର କ୍ରୋଧ ହଉନି, ବରଂ ସେ ଉଠି ଯାଇକିରି ଯେତେବେଳେ ଦେଖିଲେ ଭୃଗୁମୁନି ଆସିଛନ୍ତି ଏବଂ ସେ ତାଙ୍କୁ ସମ୍ମାନ କରିପାରିଲେନି, ସେଥିପାଇଁ ସେ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି। ଯଦିଓ ସେ ତାଙ୍କୁ ପଦାଘାତ କରିଛନ୍ତି, କିନ୍ତୁ ସେ କ୍ରୋଧ କରିବା ପରିବର୍ତ୍ତେ ସେ ତାଙ୍କୁ କ୍ଷମା ଯାଚନା କରୁଛନ୍ତି ଯେ ମୁଁ ଜାଣିପାରିଲିନି ଆପଣ ଆସୁଛନ୍ତି ବୋଲି, ମୁଁ ଜାଣିଥିଲି ଆପଣଙ୍କୁ ସ୍ୱାଗତ କରିଥାନ୍ତି, ମୋର ଏଇଟା ବହୁତ ଦୋଷ ହେଇଯାଇଛି, ତେଣୁ ମୋତେ କ୍ଷମା ଦେବେ। ଏଇଭଳି ଭାବରେ ସେ ଯଦିଓ ଭଗବାନ ସ୍ୱୟଂ ଭଗବାନ, କିନ୍ତୁ ସେ ଭୃଗୁମୁନିକୁ ଏଇଭଳି ଭାବରେ କ୍ଷମା ପ୍ରାର୍ଥନା କରୁଛନ୍ତି। ତେଣୁ ଏଇଥିରୁ ଭୃଗୁମୁନି ଜାଣିପାରିଲେ ଯେ ପ୍ରକୃତରେ ବିଷ୍ଣୁ ହେଉଛନ୍ତି, ସେ ହେଉଛନ୍ତି ସମସ୍ତ କିଛିର ଅନ୍ତିମ ଦେବତା ବା ଅନ୍ତିମ ଈଶ୍ୱର ବା ଶ୍ରେଷ୍ଠ ଦେବତା ହେଉଛନ୍ତି ବିଷ୍ଣୁ। ତେଣୁ ସେ କଥା ସେ ଆସିକରି ଯେଉଁ ତାଙ୍କର ମୁନି ଋଷିମାନଙ୍କ ଯେଉଁ ସଭା ହେଇଥିଲା, ସେ ସଭାରେ ଆସି ସେ କହିଛନ୍ତି ବିଷ୍ଣୁ ହେଉଛନ୍ତି ପ୍ରକୃତରେ ସବୁଠୁ ଶ୍ରେଷ୍ଠ ଦେବତା, କାରଣ ସେ କୌଣସି କାମ କ୍ରୋଧ ଏ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ତେଣୁ ସେ କଥା ଏଠି କୁହାଯାଉଛି, ବ୍ରହ୍ମା କହୁଛନ୍ତି ଯେ ଭଗବାନଙ୍କର ଯେଉଁ ଗୁଣ ସବୁ ରହିଛି, ସେ ଗୁଣ ସବୁ ଆମେ ଭୌତିକ ସ୍ଥିତିରେ ଥିବା ହେତୁ ଆମେ ସବୁ ସେଗୁଡ଼ା ଜାଣିପାରିବା ନାହିଁ। ଭଗବାନ ହେଉଛନ୍ତି ବିଶୁଦ୍ଧ, ଆମର ଆମେ ଶୁଦ୍ଧ ସ୍ତରକୁ ବିଶୁଦ୍ଧ ସ୍ତରକୁ ଯାଇନେ, ତେଣୁକରି ଆମେ ଭଗବାନଙ୍କୁ ଜାଣିପାରୁନେ। କାରଣ ଆମର ଯେଉଁ ଗୁଣର ପ୍ରଭାବ ରହିଛି, ସତ୍ୱ ରଜ ତମ ତିନୋଟି ଗୁଣର ପ୍ରଭାବ ରହିଥିବା ହେତୁ ଆମର ଗୁଣର ଉର୍ଦ୍ଧ୍ୱରେ ଯିଏ ଭଗବାନ ଅଛନ୍ତି ତାଙ୍କୁ ଆମେ ଜାଣିପାରୁନେ। ତେଣୁ ଭଗବାନଙ୍କୁ ବିଶୁଦ୍ଧ ସତ୍ୟ ବୋଲି କୁହାଯାଉଛି, ସତ୍ୟଂ ବିଶୁଦ୍ଧମ ବସୁଦେବ ସଦୃତମ, ଶିବଜୀ ମଧ୍ୟ ତାଙ୍କ ପ୍ରାର୍ଥନାରେ ସେ କଥା କହିଛନ୍ତି, ସେମାନେ ଭାଗବତ ଚତୁର୍ଥ ସ୍କନ୍ଧରେ ସେ କଥା କହିଛନ୍ତି ଯେ ଭଗବାନ ହେଉଛନ୍ତି ବିଶୁଦ୍ଧ ସତ୍ୟ ସ୍ତର, ବିଶୁଦ୍ଧ ସତ୍ୟ। ଭୌତିକ ଜଗତରେ ଯେଉଁ ସତ୍ୟ ରହିଛି, ସେ ସତ୍ୟରେ ରଜତମ ଗୁଣ ମିଶ୍ରିତ ହେଇକି ରହୁଛି। ଭଗବତ ଗୀତାର ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ ସେ କଥା କହିଛନ୍ତି ଯେ ରଜସ୍ତମସ୍ତାଭିଭୂୟ ସତ୍ୟଂ ଭବତି ଭାରତ, ରଜସତ୍ୟସ୍ତମସ୍ତୈବ ତମ ସତ୍ୟଂ ରଜସ୍ତତା। କେତେବେଳେ ସତ୍ୟଗୁଣର ପ୍ରାଧାନ୍ୟ ରହୁଛି ବା ତା'ର ଜୋର ଅଧିକା ରହୁଛି, କେତେବେଳେ ରଜଗୁଣର ପ୍ରାଧାନ୍ୟ ରହୁଛି, କେତେବେଳେ ତମଗୁଣର ପ୍ରାଧାନ୍ୟ ରହୁଛି, ଭୌତିକ ଜଗତରେ ଏହିସବୁ ଚାଲିଛି। କିନ୍ତୁ ଭଗବାନ ହେଉଛନ୍ତି ସବୁବେଳେ ଶୁଦ୍ଧ ସତ୍ୟ ସ୍ତରରେ, ବିଶୁଦ୍ଧ ସତ୍ୟ ସ୍ତରରେ ରହିଛନ୍ତି, ତେଣୁକରି ଭଗବାନଙ୍କୁ ବାସୁଦେବ ବୋଲି କୁହାଯାଏ। ବସୁଦେବଙ୍କର ସନ୍ତାନ ହେଉଛନ୍ତି ବାସୁଦେବ, ବସୁଦେବ ଏବଂ ଦେବକୀ ତାଙ୍କର ସନ୍ତାନ ହିସାବରେ ଭଗବାନ କୃଷ୍ଣ ବାସୁଦେବ ହିସାବରେ ଆସିଛନ୍ତି। ତେଣୁ ବସୁଦେବ ଅର୍ଥ ହେଉଛି ଶୁଦ୍ଧ ସତ୍ୟ ସ୍ତର, ଏଇ ଯେଉଁ ସତ୍ୟ ସ୍ତରରେ ଯେଉଁ ରଜତମ ଗୁଣ ମିଶ୍ରିତ ହୁଏ ନାହିଁ, ରଜତମ ଗୁଣ ମିଶେ ନାହିଁ, ତାକୁ ଶୁଦ୍ଧ ସତ୍ୟ ସ୍ତର ବୋଲି କୁହାଯାଉଛି। ତେଣୁ ସେହି ସ୍ତରକୁ ଆମେ ଯଦି ଯିବା, ତାହେଲେ ଆମେ ମଧ୍ୟ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା। ବିଶୁଦ୍ଧ ସତ୍ୟ ସ୍ତରକୁ ଯଦି ଆମେ ଯିବା, ତାହେଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା। କିନ୍ତୁ ଆମେ ଯଦି ରଜତମ ଗୁଣ ସ୍ତରରେ ରହିଛେ, ବା ମିଶ୍ରିତ ସତ୍ୱ ସ୍ତରରେ ରହିଛେ, ସେ ସ୍ତରରେ ଆମେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଆମେ ଜାଣିପାରିବା ନାହିଁ। ଏବଂ ଭଗବାନ ହେଉଛନ୍ତି ସମସ୍ତ ଜ୍ଞାନ। ଭଗବାନ ଭଗର ଶବ୍ଦ ଅର୍ଥ ହେଉଛି ଐଶ୍ୱର୍ଯ୍ୟ। ସାଧାରଣତଃ ଭୌତିକ ଜଗତରେ ଛଅଟି ଐଶ୍ୱର୍ଯ୍ୟ ରହିଛି, ଷଡ଼ ଐଶ୍ୱର୍ଯ୍ୟ। ସେ କ'ଣ କ'ଣ ନା ଐଶ୍ୱର୍ଯ୍ୟସ ସମଗ୍ରସ ବୀର୍ଯ୍ୟସ ଯଶସ୍ୱ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗବାନ। ଐଶ୍ୱର୍ଯ୍ୟ ଯେତେ ଧନ ସମ୍ପତ୍ତି ସବୁ ରହିଛି, ଯାହାର ଯେତେ ବଡ଼ ବଡ଼ ଲୋକ ଯିଏ ତା'ର ବହୁତ ଧନ ଯାହାର ତାକୁ ସବୁ ଧନୀ ବୋଲି କୁହାଯାଇଛି। ସେଭଳି ଭାବରେ ଆମର ଓଡ଼ିଶାରେ ସବୁଠାରୁ ବଡ଼ ଧନୀ ଅଛନ୍ତି, କିନ୍ତୁ ଓଡ଼ିଶାର ବଡ଼ ଧନୀଠୁ ଆହୁରି ଅଧିକ ଜଣେ ଭାରତରେ ଆହୁରି ଅଛନ୍ତି, ବଡ଼ ବଡ଼ ଧନୀମାନେ ମଧ୍ୟ ଅଛନ୍ତି। ଏବଂ ଭାରତରେ ଯେତେ ଧନୀ ବ୍ୟକ୍ତି ଅଛନ୍ତି ତାଙ୍କଠାରୁ ମଧ୍ୟ ଆହୁରି ଅଧିକ ବଡ଼ ବଡ଼ ଧନୀ ଅଛନ୍ତି ପୃଥିବୀରେ, ଭାରତ ବାହାରେ ମଧ୍ୟ ବହୁତ ଧନୀ ବ୍ୟକ୍ତି ଅଛନ୍ତି। କିନ୍ତୁ ଯିଏ ଯେତେ ଧନ ଥିଲେ ମଧ୍ୟ ସେ କହିପାରିବ ନାହିଁ ଯେ ସମସ୍ତ କିଛି ଧନର ମୁଁ ମାଲିକ, ଯେତେ ବଡ଼ ଧନୀ ବ୍ୟକ୍ତି ହେଲେ ମଧ୍ୟ। କିନ୍ତୁ ଭଗବାନ ହେଉଛନ୍ତି ସମସ୍ତ ଯେତେ ଧନ ରହିଛି ସବୁକିଛିର ସେ ହେଉଛନ୍ତି ମାଲିକ। ଭଗବାନ କହିଲେ ଯେ ସମସ୍ତ ତ୍ରିଲୋକର ମୁଁ ହେଉଛି ଅଧୀଶ୍ୱର, ଉପଦିଷ୍ଟ ହନୁମନ୍ତା ଚ ଭକ୍ତା ଭୋକ୍ତା ମହେଶ୍ୱର ପରମାତ୍ମିତି ଚାପୁକ୍ତ ଦେହେସ୍ମିନ୍ ପୁରୁଷ ପର। ଭଗବାନ ହେଉଛନ୍ତି ଉପଦଷ୍ଟା, ସେ ସବୁକିଛି ସବୁକିଛି ତାଙ୍କର ନିୟନ୍ତ୍ରଣରେ ହିଁ ସବୁକିଛି ସମସ୍ତେ ଆମେ ପାଉଛେ, ଆମେ ଯିଏ ଯେତେ ଧନ ପାଉଛେ ଭଗବାନ ସେସବୁ ଆମକୁ ପ୍ରଦାନ କରିଛନ୍ତି। ଏବଂ ସିଏ ଅନୁମତି ପ୍ରଦାନ କରିଛନ୍ତି, ସିଏ ଯଦି ଅନୁମତି ଆମେ ନ ଦେବେ ତାହେଲେ ଆମେ କୌଣସି ଧନ ପ୍ରାପ୍ତ ହୋଇପାରିବା ନାହିଁ। ଉପଦେଷ୍ଟା ହନୁମନ୍ତା ଏବଂ ସିଏ ହେଉଛନ୍ତି ଭର୍ତ୍ତା, ତାହେଲେ ସିଏ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ। ଭର୍ତ୍ତା ମାନେ ସିଏ ହେଉଛନ୍ତି ସମସ୍ତଙ୍କୁ ପାଳନ କରୁଛନ୍ତି ଏବଂ ସିଏ ହେଉଛନ୍ତି ଉପଭୋଗକାରୀ। ଭଗବାନ ହେଉଛନ୍ତି ପ୍ରକୃତରେ ଭୋକ୍ତା, ସେ ହିଁ ଉପଭୋଗ କରୁଛନ୍ତି। ତେଣୁ ଏ ଭଗବାନ ହେଉଛନ୍ତି ସମସ୍ତ କିଛି ଜ୍ଞାନର ସବୁକିଛି ସମସ୍ତ କିଛି ଐଶ୍ୱର୍ଯ୍ୟର ସିଏ ହେଉଛନ୍ତି ଅଧିକାରୀ। ତାଙ୍କଠାରୁ ଆମେ ଯେଉଁ ଐଶ୍ୱର୍ଯ୍ୟ ପ୍ରାପ୍ତ ହେଉଛେ ସେ ଭଗବାନ ଆମକୁ ଦେଉଥିବାରୁ ଆମେ ସେ କିଛି ଐଶ୍ୱର୍ଯ୍ୟ ପ୍ରାପ୍ତ ହେଉଛୁ। ତେଣୁ ସମସ୍ତ ଐଶ୍ୱର୍ଯ୍ୟର ପ୍ରକୃତ ଯେଉଁ ମାଲିକ, ପ୍ରକୃତ ନିୟନ୍ତ୍ରଣକାରୀ ବା ଯିଏ ଯାହାଙ୍କ ପାଖରେ ସବୁକିଛି ଐଶ୍ୱର୍ଯ୍ୟ ରହିଛି ସେ ହେଉଛନ୍ତି ଭଗବାନ କୃଷ୍ଣ। ସବୁକିଛି ଐଶ୍ୱର୍ଯ୍ୟ ତାଙ୍କ ପାଖରେ ଅଛି, ଏ ଭୌତିକ ଜଗତ ଯାହା ସବୁ ଆମେ ଦେଖୁଛେ ଏସବୁ ଭଗବାନଙ୍କ ଦ୍ୱାରା ହିଁ ସୃଷ୍ଟି ହେଇଛି। ଯାହା ଆମେ ଦେଖୁଛେ ଏ ଭୌତିକ ଜଗତରେ ଯେତେ ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି, ଅହଙ୍କାର ଏବଚ ଭୂମି ଆପ ନଳବାୟୁ ଖଙ୍ଗ ମନ ବୁଦ୍ଧିରେ ଏବଚ ଅହଙ୍କାର ଇତିଅମେ ଭିନ୍ନା ପ୍ରକୃତି ରାଷ୍ଟ୍ରଦା। ଏ ଯେତେ ସବୁ ଆମେ ଭୌତିକ ଜଗତରେ ଯାହା ସବୁ ଦେଖୁଛେ, ଯେତେ ଭୂମି ଦେଖୁଛେ, ଯାହାର ଆପଣଙ୍କର ଗାଁରେ ଯିଏ ଅଧିକା ଜମି ରହିଛି ସିଏ ତାକୁ ବହୁତ ଜମିଦାରୀ ବୋଲି କୁହାହେଉଛି ବା ସବୁଠୁ ଧନୀ ବ୍ୟକ୍ତି ବୋଲି କୁହାହେଉଛି। କିନ୍ତୁ ସମସ୍ତ ଭୂମିର କିଏ ମାଲିକ ଯେ? ସମସ୍ତ ଭୂମିର ମାଲିକ ହେଉଛନ୍ତି ଭଗବାନ କୃଷ୍ଣ। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେତେ ଭୂମି ଅଛି, ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି ଏବଂ ଅହଙ୍କାର, ଏ ଆଠଟି ପ୍ରକୃତି ଭୌତିକ ଜଗତରେ ଯାହା ସବୁ ରହିଛି ସିଏ ହେଉଛନ୍ତି ଭଗବାନ କହୁଛନ୍ତି ଇଏ ମୋର ଭିନ୍ନ ପ୍ରକୃତିର ଅସ୍ତଦା, ଇଏ ମୋର ଶକ୍ତି ବା ଇଏ ମୋର ପ୍ରକୃତି। ତେଣୁ ସବୁକିଛି ଐଶ୍ୱର୍ଯ୍ୟ, ସବୁକିଛି ଯେଉଁ ଧନ ରହିଛି, ସବୁକିଛି ଧନର ମାଲିକ ହେଉଛନ୍ତି ଭଗବାନ। ଏବଂ ଐଶ୍ୱର୍ଯ୍ୟ ସ ସମଗ୍ର ବୀର୍ଯ୍ୟ, ବୀର୍ଯ୍ୟ କହିଲେ ବଳ। ବଳ ଆମେ ଦେଖିବା ବର୍ତ୍ତମାନ ସବୁ ରେସଲିଂ ଚାମ୍ପିଅନ୍ ହେଉଛି ବା ଯେଉଁମାନେ ହେଭି ୱେଟ୍ ଲିଫ୍ଟିଂ ସବୁ ଚାଲିଛି, ସବୁ ବିଭିନ୍ନ ପ୍ରକାର ଅଲିମ୍ପିକ୍ ବା ଅନ୍ୟାନ୍ୟ କ୍ରୀଡ଼ା ପ୍ରତିଯୋଗିତାରେ ସବୁ ବିଭିନ୍ନ ପ୍ରକାର ଖେଳ ଯେଉଁ ହେଉଛି ତା ଦେହରେ ପ୍ରତିଯୋଗିତା ହେଉଛି କିଏ ସବୁଠାରୁ ବଳବାନ ବ୍ୟକ୍ତି। କିନ୍ତୁ ଯିଏ ଯେତେ ବଳବାନ ହେଲେ ମଧ୍ୟ ଭଗବାନ କହୁଛନ୍ତି ବଳଂ ବଳବତ୍ତାଂ ଚାହ, ଯେତେ ବଳବାନ ବ୍ୟକ୍ତିମାନେ ହେଲେ ମଧ୍ୟ ତା'ର ଯେଉଁ ବଳ, ଭଗବାନ କହୁଛନ୍ତି ମୁଁ ସେ ବଳ, ଭଗବାନ ସେ ବଳ ପ୍ରଦାନ କରୁଥିବାରୁ ଆମେ ଆଜି ବଳବାନ ହୋଇପାରିଛେ। ଭଗବାନ ଯଦି ସେ ବଳକୁ ନେଇଯିବେ ବା ଉଦୃଢ଼ କରିଦେବେ ତାହେଲେ ଆମର ବଳହୀନ ହୋଇଯିବା। ତେଣୁ ସମସ୍ତେ କିଛି ବଳର ସିଏ ହେଉଛନ୍ତି ମାଲିକ। ଐଶ୍ୱର୍ଯ୍ୟ ସ ସମଗ୍ର ବୀର୍ଯ୍ୟ ସ ଯଶ, ଯଶ ଭଗବାନଙ୍କର ଯଶ ଯେଉଁ ରହିଛି ଆମର ଲୋକମାନଙ୍କର ଯେଉଁ ବର୍ତ୍ତମାନ ଦେଖୁଛେ ବିଭିନ୍ନ ପ୍ରକାର ଲୋକମାନଙ୍କର ଯଶ ସବୁ ରହିଛି, କିଭଳି ଯଶ ପ୍ରାପ୍ତ ହେଉଛନ୍ତି ନା ବର୍ତ୍ତମାନ ଇଲେକ୍ସନ୍ ଚାଲିଛି, ବର୍ତ୍ତମାନ ନବୀନ ପଟ୍ଟନାୟକର ଯଶ ବର୍ତ୍ତମାନ ଚାରିଆଡ଼େ ବ୍ୟାପି ଯାଇଛି, ସେ ବର୍ତ୍ତମାନ 107 ସିଟ୍ ପାଇକିରି ବର୍ତ୍ତମାନ ସେ ତାଙ୍କର ଯଶ ସବୁ ରହିଛି। ତେଣୁ ସେହିଭଳି ଭାବରେ ବିଭିନ୍ନ ଯେଉଁ ରହିଛି ବିଭିନ୍ନ ବିଭାଗରେ କିଏ ଖେଳରେ ଯଶ ପ୍ରାପ୍ତ ହେଉଛି, କିଏ ରାଜନୀତିରେ ଯଶ ପ୍ରାପ୍ତ ହେଉଛି, କିଏ ବିଭିନ୍ନ ପ୍ରକାର जो वैज्ञानिक उद्भावन कर जस प्राप्त हो संदी के फिल्म रे रोल कर के मध्ये जस प्राप्त हो संदी एमती विभिन्न प्रकार जस सब रही जस प्राप्त हो किंतु जेते जस अछि सब जस भीतर श्रेष्ठ जस हो जी भगवान कर कारण भगवान कर जस जे खाली एबे जस गान कराउ चाहन भगवान कर जस ए भौतिक जगत सृष्टि पूर्व भगवान जस गान कराउतला वर्तमान गान करा हुए भौतिक जगत शेष भगवान को जस गान करा जे खाली जे आम जिते बड़ा यशस्वी व्यक्ति हेले तार जो जस से लिमिटेड गोटे किसी स्थान मध्य सीमित रही किंतु भगवान जस त्रिलोक व्याप्त होती खाली जे भौतिक जगत व्याप्त होता न भौतिक जगत ऊर्धर चिज्जग रही चिज्जगत भगवान जस गान कर भगवान जो जस रही भगवान जस खाली जे तव कथामृतं तप्त जीवनं कविविरीडितं कल्मषापहं तव कथामृतं तप्त जीवनं कविविरीडितं कल्मषापहं श्रवण मंगलम हिमदातम भुवि गृणन्ति ते भूरिदाजन श्रवण मंगलम श्रीमदातम भुवि गृणन्ति ते এইভাবে ভাবে ভগবান দশ সে গোপী মানে গান করছেন ভাগবত দশম স্কন্ধ পঞ্চাধ্যায় রাস পঞ্চাধ্যায় সেসব গোপী মানে গীত ভগবান গান করছেন দশ ভগবান কথামৃত সমস্ত জগৎ ত্রিজগত কু সব শোধন করছে বা সব মানে শুদ্ধ করছে ভগবান দশ তব কথামৃত তপ্ত আমি ভৌতিক জগতরে সমস্তে দগ্ধীভূত হচ্ছে বর্তমান বহুত খরা গরম হচ্ছে আমি বর্তমান তা মানে সূর্য কিরণ সূর্য তাপরে দগ্ধীভূত হচ্ছে তেমনি এইভাবে ভাবে ত্রিতাপরে আমি সমস্ত দগ্ধীভূত হচ্ছে কতবে আধ্যাত্মিক তাপ পাচ্ছে কতবে আদি দৈবিক তাপ পাচ্ছে কতবে আদি ভৌতিক তাপ পাচ্ছে ত্রিতাপরে আমি সবুলে দগ্ধীভূত হচ্ছে কিন্তু এই দগ্ধীভূত অবস্থায় যদি আমি ভগবান কথা শ্রবণ করা সে তপ্ত জীবনম সে তব কথা অমৃত সে অমৃত ভাই লাগবে ভগবান কথা এই তপ্ত জীবনরে আমি যেত রয়েছে ভগবান কথা শ্রবণ করছে সেতবে সে অমৃত ভাই আমি লাগবে তব কথামৃতম তপ্ত জীবনম কবি ভি রীড়িতম মানে বহু বুদ্ধিমান ব্যক্তি মানে যে ভগবান ভক্ত ভগবান যে পার্শ্বদ এমানে সব সেই ভগবান যশ সব লেখিছেন বা গান করছেন কবি ভি রীড়িতম কর্মসাপম এবং ভগবান কথা শ্রবণ কলে যেতে সব পাপ রয়েছে আমার ভিতরে সে সব পাপ রাশি সে ধ্বংস করবে কর্মসাপ হম এবং শ্রবণ মঙ্গলম ভগবান কথা শ্রবণ কলা মানে সে আমার মঙ্গল হব শ্রীমদ আততম এবং সবকিছু সুখ সমৃদ্ধি সবকিছু আনি দিয়েদেব শ্রীমদ আততম এবং ভুবি গৃণন্তি তে ভুরি দাজনা যে ভগবান গান যশ গান করতে সে সবুঠার শ্রেষ্ঠ দানী ভুরিদাজনা ভুরিদা ব্যক্তি সাধারণত লোক মানে ভাবতে যে যদি কিছু জনে যদি ধন কিছু দান করছি বা কিছু স্কুল খোলুচি বা হসপিটাল খোলুচি বা লোক মানুষ খাদ্য দৌঁতি সে দানী ব্যক্তি বা সে প্রকৃত উপকার করছেন কিন্তু প্রকৃত উপকার সেটা নুহ প্রকৃত উপকার হচ্ছে যদি আমি ভগবান কথা কহা সমস্ত তাহলে ভগবান কথা কহাটা হি শ্রেষ্ঠ উপকার সে মহাপ্রভু কেছেন যে ভারত ভূমিতে মনুষ্য জন্ম হল যার জন্ম সার্থক করি কর পর উপকার ভারত ভূমি যে জন্মগ্রহণ করছেন সে বহুত ভাগ্যবান ব্যক্তি এবং ভারত ভূমি ভিতরে উৎকলরে যে জন্মগ্রহণ করছেন সে আহরি ভাগ্যবান কারণ আমার স্কন্দ পুরাণে কুযাই উৎকলে পুরুষোত্তমা উৎকল হচ্ছে সব শ্রেষ্ঠ ধাম বলে কুযাই এবং এই ভারত ভূমি যে মনুষ্য জন্ম প্রাপ্ত হয়েছেন সে ভারত ভূমিতে মনুষ্য জন্ম হলে জন্ম সার্থক করি পর উপকার আমি জন্মকে আমরা সার্থক করিপার যদি আমি পরর উপকার করিপার তেমনি পর উপকার কমিটি আমি করা না মহাপ্রভু কৌশল যে যারে দেখ তারে কহ কৃষ্ণ উপদেশ আমার আজ্ঞা গুরু হ্যাঁ তার এই দেশ যা দেখা তা ভগবান কথা কহ কারণ ভগবান ভুলে যাই হেতু আমি বিভিন্ন প্রকার দুঃখ কষ্ট ভোগ করছু আমি যা সব তৃতীয় দগ্ধীভূত হচ্ছে বা আমার যা সব অসুবিধা হচ্ছে জন্মমৃত্যু চক্রে ঘুরি বুলছে আর কারণ হচ্ছে আমি ভগবান ভুলে যাইছি কিন্তু যেত পুঁ আমি ভগবান জাঁবা ভগবান স্মরণ করা ভগবান শরণের যা তাহলে আমার আপনার অসুবিধা রহব না প্রকৃত সুখ প্রকৃত আনন্দ আমি প্রাপ্ত হয়ে পড়া যদি ভগবান শরণে আমি যাইপরিবা তেমন এইভাবে ভাবে ভগবান বিভিন্ন ঐশ্বর্য সব রয়েছে ঐশ্বর্যস্ সমগ্রস্য বীর্যস্য যশস্য শ্রেয় ভগবান সৌন্দর্য ভগবান সৌন্দর্য মধ্যে ভগবান সৌন্দর্য কুহাইছি ভগবান কোটি কোটি কন্দর্প কমনীয় বিশেষ শোভম কন্দর্প কোটি কমনীয় বিশেষ বেণু কুণন্ত মরবিন্দ দলায়তাখ্যং বর্হাবতম সমাসিতা মুদ সুন্দরাঙ্গম কন্দর্প কোটি কমনীয় বিশেষ শোভম গোবিন্দমাদি পুরুষং তমহং ভজামি ব্রহ্মা ভগবান সৌন্দর্য গান করছেন ব্রহ্ম সংহিতার বেণু কোণন্ত মরবিন্দ ভগবান সবুলে কেমতি রয়েছেন সবুলে সে বেণু বাদন করতে বৃন্দাবন সে সবুলে বেণু বাদন করতে তেমন যে ঠাকুর দেখা যে তাখানে বংশী অনেক আমি জাঁয়া সে হচ্ছেন কৃষ্ণ সে হচ্ছেন মূল ভগবান বেণু কোণন্ত মরবিন্দ দলায় তাকে ভগবান চক্ষু বা লোত চক্ষু কু সে সবুড়ে লক্ষ্য করছেন তাঁর ভক্ত মান প্রতি বিশেষ ভাবে কৃপা প্রদান করা বরহা এবং তাঁর মানে তাঁর মস্তকরে সে শিখিপুচ্ছ বা ময়ূর পিছ ধারণ করছেন বেণু কোণন্ত মরবিন্দ দলায় তাক্ষ বরহাবতম সমাসিতা মুন্দ সুন্দরাঙ্গ ভগবান রঙ শরীর রঙ কেমতি না অশীত মানে মেঘর রঙ মেঘ যেভাবে ভাবে রঙ হয়েছি সেইভাবে ভাবে ভগবান শরীর অঙ্গ হচ্ছে সেইভাবে সুন্দরাঙ্গম এবং কন্দর্প কোটি কমনীয় বিশেষ শোভন ভৌতিক জগতের আমি গোটিয়ে কন্দর্পর উপরে মুগ্ধ হয়ে যাচ্ছে যে পুরুষ যে স্ত্রী দ্বারা আকর্ষিত হয়ে যাচ্ছি বা স্ত্রী পুরুষ দ্বারা আকর্ষিত হচ্ছে এই সব কন্দর্পর আকর্ষণ কিন্তু ভগবান যে রূপ সে কোটি কন্দর্পর রূপকুঠ মধ্যে অধিক ভগবান রূপ কন্দর্প কোটি কমনীয় বিশেষ শোভন তেমন সেই গোবিন্দ যিকি আদিপুরুষ তাঁকে মু ভজন করছি এইভাবে ভাবে বিভিন্ন শ্লোকরে ব্রহ্মা তাঁকর ভগবান সব আরাধনা ভজন করছেন বা স্তুতি করছেন তেমন আমি দেখিবা ভগবান এইভাবে ভাবে ঐশ্বর্য রয়েছে ঐশ্বর্যস্য সমগ্রস্য বীর্যস্য যশস্য শ্রেয় জ্ঞান বৈরাগ্যম চাইব এবং সমস্ত জ্ঞান যে যার যেতে জ্ঞান অছি যে অধিক জ্ঞান প্রাপ্ত হচ্ছে সে আজকাল বহুত পুরস্কার সব প্রাপ্ত হচ্ছেন আমার বিভিন্ন নোবেল প্রাইজ সব পাচ্ছেন হ্যাঁ বিজ্ঞানের বা অন্যান্য যে সবজেক্ট বা রয়েছে বিভিন্ন প্রকার রয়েছে কম ভাষা বা ডিপার্টমেন্ট সব রয়েছে সে ইয়ে কি কোথায় নোবেল প্রাইজ সব পাচ্ছেন কি কেমিস্ট্রি পাচ্ছেন কি ফিজিক্স পাচ্ছেন কি সাহিত্য পাচ্ছেন কি কলার পাচ্ছেন এইভাবে ভাবে বিভিন্ন প্রকার জ্ঞান তাঁর সব থাকে সে সব বিভিন্ন প্রকার পুরস্কার প্রাপ্ত হচ্ছেন কিন্তু সমস্ত জ্ঞান যা পাখে আসছে ভগবান কোথাও সমস্ত জ্ঞানর যে উৎস হচ্ছে জ্ঞান জ্ঞান বতাং চাহম যেতে বড় জ্ঞানীর যে জ্ঞান সে হচ্ছে ভগবান সেটা কারণ ভগবান সে জ্ঞান আসুছে ভগবদ্গীতার পঞ্চদশ অধ্যায় পনেরো শ্লোকে ভগবান কেছেন যে সর্ব মত স্মৃতির জ্ঞানম অপহরণ চ সর্বসচাং হৃদি সন্নিবিষ্ট ভগবান আমি সমস্ত হৃদয় রয়েছেন এবং ভগবান স্মৃতি জ্ঞান এবং বিস্মৃতি এই তিনোটি জিনিস আসছে এবং মত সর্ব মত স্মৃতি জ্ঞান অপহরণ চ বেদেশ সর্বে রহমে বেদ্য সমস্ত বেদরে যে বেদ্য বা জাঁয়া কথা বিষয় হচ্ছেন ভগবান কৃষ্ণ বেদেশ সর্বে রহমে বেদ্য বেদান্ত কৃত বেদ বিদেব এবং সে হচ্ছেন বেদান্ত কৃত অর্থাৎ সে হচ্ছেন বেদান্ত রচনাকারী এবং বেদবিদ সে হচ্ছেন প্রকৃত বেদ জাঁছেন বা সে হচ্ছে প্রকৃতরে জ্ঞানী ব্যক্তি বেদবিদ চাহ তেমন ভগবান সবু কিছু জ্ঞান আমি প্রাপ্ত হচ্ছে তেমন এবং এতে সব ঐশ্বর্য থাইকি সবু কিছু সে পুঁ বৈরাগ্য বৈরাগ্য মধ্যে গোটে ঐশ্বর্য ଭଗବାନଙ୍କର ଏତେ ଐଶ୍ୱର୍ଯ୍ୟ ଅଛି ଏବଂ ଭଗବାନଙ୍କ ସବୁଠାରୁ ପ୍ରିୟ ହେଉଛି ବୃନ୍ଦାବନ। କିନ୍ତୁ ଯେତେବେଳେ ଅକ୍ରୁର ଆସିଛନ୍ତି, କଂସ ପଠାଇଛନ୍ତି ଅକ୍ରୁକୁ କୃଷ୍ଣ ବଳରାମକୁ ଆଣିକି ନେଇ ଆସିବା ପାଇଁ ମଥୁରାକୁ, ସେତେବେଳେ ସେ ସବୁକିଛି ତ୍ୟାଗ କରି 11 ବର୍ଷରେ ସେ ସବୁ ବୃନ୍ଦାବନ ସବୁକିଛି ଐଶ୍ୱର୍ଯ୍ୟକୁ ତ୍ୟାଗ କରି ସେ ପଳାଇ ଆସିଛନ୍ତି ମଥୁରା, ଏବଂ ଆଉ କେବେ ଫେରିକିରି ମଧ୍ୟ ଆସିନାହାନ୍ତି ବୃନ୍ଦାବନ। ବୃନ୍ଦାବନ ଯିଏକି ଭଗବାନଙ୍କର ଅତି ଅତ୍ୟନ୍ତ ପ୍ରିୟତମ ସ୍ଥାନ, କିନ୍ତୁ ସେ ସ୍ଥାନକୁ ଆଉ ସେ ମଧ୍ୟ ଯାଇନାହାନ୍ତି। ଏଇଥିରେ ଆମେ ଦେଖିବା ଭଗବାନଙ୍କ ବୈରାଗ୍ୟ ଏସବୁ ରହିଛି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି। ବିଶୁଦ୍ଧଂ କେବଳଂ ଜ୍ଞାନଂ ପ୍ରତ୍ୟକ୍ଷ ସମ୍ୟକ ଅବସ୍ଥିତମ୍ ସତ୍ୟଂ ପୂର୍ଣ୍ଣମ୍ ଅନାଦି ଅନ୍ତମ୍ ନିର୍ଗୁଣମ୍ ନିତ୍ୟମ୍ ଅଦ୍ୟମ୍। ଏଭଳି ଭାବରେ ଭଗବାନଙ୍କର ବହୁତ ପ୍ରକାର ତତ୍ତ୍ୱ ରହିଛି, କିନ୍ତୁ ଆମେ ଏଠାରେ ଭାଗବତଙ୍କୁ ବିଶ୍ରାମ ଦେବା, କାରଣ ଆମର ଶ୍ରୀପାଦ ଅଦ୍ୱୈତାଚାର୍ଯ୍ୟ ପ୍ରଭୁ ସେ ମଧ୍ୟ ଆମର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସବୁ ବର୍ଣ୍ଣନା ଦେବେ, ଏବଂ ବିଶେଷ ଭାବରେ ଯେଉଁମାନେ ଚାହିଁବେ ଭଗବାନଙ୍କର ନାମ ଜପ ଇତ୍ୟାଦି କରିବା ପାଇଁ ସେମାନେ ମଧ୍ୟ ଆମର ମାଳା ସବୁ ରହିଛି ପ୍ରଭୁ କହିବେ ସେ କଥା। ତେଣୁ ଆମେ ଏଠାରେ ଭାଗବତଙ୍କୁ ବିଶ୍ରାମ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ଦେଖି ଦାୟୀ ଗୌତମ ଜୟ
ହରେ କୃଷ୍ଣ। ଗତ 7 ଦିନ ଧରି ଆମେ ଏଠାରେ ଶ୍ରୀମଦ୍ ଭାଗବତଙ୍କ କଥା ଆମକୁ ଶ୍ରବଣ କରୁଥିଲେ। କାଲି ତାର ଥିଲା ଅନ୍ତିମ ଦିବସ। ଅନ୍ତିମ ଦିବସରେ ଶ୍ରୀପାଦ କାମଦେବ ପ୍ରଭୁ ଠାରୁ ଆପଣମାନେ ସମସ୍ତେ ଶ୍ରବଣ କରିଛନ୍ତି ଭାଗବତମ୍, ଏବଂ ଭାଗବତମ୍ ଶ୍ରବଣ ଶେଷରେ ହିଁ ଆଜି ଦିବସରେ ଭଗବାନଙ୍କର ଦିବ୍ୟ ନାମ ସଂକୀର୍ତ୍ତନ ଦ୍ୱାରା ହିଁ ଏ ଉତ୍ସବର ପରିସମାପ୍ତି କରାଗଲା। ଶ୍ରୀମଦ୍ ଭାଗବତମ୍ ମଧ୍ୟ ଶ୍ରୀମଦ୍ ଭାଗବତ ଶେଷରେ ଦ୍ୱାଦଶ ଶେଷ ଶ୍ଳୋକ ମଧ୍ୟ ତାହା ବର୍ଣ୍ଣନା କରାଯାଇଛି ଯେ ନାମ ସଂକୀର୍ତ୍ତନ ଦଶ ସର୍ବପାପ ପ୍ରଶମନମ୍ ପ୍ରଣମ ଦୁଃଖ ସମନଙ୍କୁ ସଂନମାନ ହରି। ନାମ ସଂକୀର୍ତ୍ତନ ହେଉଛି ସର୍ବୋତ୍ତମ, ସବୁଠାରୁ ସର୍ବୁ ସବୁ ପାପକୁ ନାଶ କରିବା ପାଇଁ ବିଧ୍ୱଂସ କରିବା ପାଇଁ ହେଉଛି ନାମ ସଂକୀର୍ତ୍ତନ ଶ୍ରେଷ୍ଠ, ଏବଂ ସମସ୍ତଙ୍କର ଦୁଃଖକୁ ନିବାରଣ କରିବା ପାଇଁ ହରିନାମ ସଂକୀର୍ତ୍ତନ ସବୁଠାରୁ ଶ୍ରେଷ୍ଠ ଉପାୟ। ଏହାଠାରୁ ଅନ୍ୟ ଉପାୟ କିଛି ନାହିଁ କଳିଯୁଗରେ। ସେଥିପାଇଁ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ ଏ ନାମ ସଂକୀର୍ତ୍ତନକୁ ନାମ ସଂକୀର୍ତ୍ତନ ଅବତାର କଳିକାଳେ ନାମ ରୂପେ କୃଷ୍ଣ ଅବତାର କଳିକାଳରେ ସେ ନାମ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି, ଏବଂ ସେ ନାମ ସଂକୀର୍ତ୍ତନ କରିବା ପାଇଁ ମଧ୍ୟ ସେ ସମସ୍ତ ଜୀବଙ୍କୁ ମଧ୍ୟ ପ୍ରୋତ୍ସାହନ ଦେଇଛନ୍ତି। କାରଣ ନାମ ସଂକୀର୍ତ୍ତନ କରିବା ହେଉଛି ଆମମାନଙ୍କର ସମସ୍ତଙ୍କର ଶ୍ରେୟ, କାରଣ ଆମମାନଙ୍କର ସେତେ ଜ୍ଞାନ ନାହିଁ, ସେତେ ବିଦ୍ୟା ନାହିଁ, ସେତେ ବୁଦ୍ଧି ନାହିଁ, ବା ସେତେ ଆୟୁଷ ମଧ୍ୟ ନାହିଁ ଭଗବାନଙ୍କୁ ଜାଣିବା ପାଇଁ ବା ତାଙ୍କର ଲୀଳାକୁ ବୁଝିବା ପାଇଁ। ସେଥିପାଇଁ ଅତି ସହଜ ଏବଂ ସରଳ ଉପାୟ ହେଉଛି ଭଗବାନଙ୍କର ଦିବ୍ୟ ନାମ ସଂକୀର୍ତ୍ତନ। ଏ ପ୍ରସଙ୍ଗରେ ଆମେ ଅଳ୍ପ ସମୟ 5 ମିନିଟ୍ ଭିତରେ ଆମେ ସାରିବା। ଚୈତନ୍ୟ ଚରିତାମୃତରେ କେଶବ ଆମର କୁହାଯାଇଛି ପ୍ରକାଶାନନ୍ଦ ସରସ୍ୱତୀଙ୍କ ସହିତ ମହାପ୍ରଭୁଙ୍କର ବାର୍ତ୍ତାଳାପ ହୋଇଛି। ପ୍ରକାଶାନନ୍ଦ ସରସ୍ୱତୀ ଯେତେବେଳେ କାଶୀରେ ତାଙ୍କର ଏକ ସମ୍ମିଳନୀ କରିଛନ୍ତି, ମାୟାବାଦୀ ସମ୍ମିଳନୀ କରିଛନ୍ତି, ସେତେବେଳେ ମହାପ୍ରଭୁଙ୍କର ପାର୍ଷଦମାନେ କହିଛନ୍ତି ଯେ ଆପଣଙ୍କର ଏ ପ୍ରକାର ନିନ୍ଦା ସେ କରୁଛନ୍ତି ପ୍ରକାଶାନନ୍ଦ ସରସ୍ୱତୀ ଏବଂ ତାଙ୍କର ପାର୍ଷଦମାନେ, କାହିଁକି ନା ଆପଣ ଏଭଳି ଭାବରେ ରାସ୍ତାରେ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ କାହିଁକି କରୁଛନ୍ତି, ଆଉ ଏଇଟା ଗୋଟେ ଆମର ସମ୍ପ୍ରଦାୟର ଲୋକମାନଙ୍କର କାର୍ଯ୍ୟ ନୁହେଁ। ଆମ ସମ୍ପ୍ରଦାୟର ସନ୍ନ୍ୟାସୀମାନଙ୍କର କାର୍ଯ୍ୟ ହେଉଛି ତପସ୍ୟା କରିବା, ଜ୍ଞାନ ଅଧ୍ୟୟନ କରିବା, ବେଦ ବେଦାନ୍ତ ଚର୍ଚ୍ଚା କରିବା, ଏ ହେଉଛି ସନ୍ନ୍ୟାସୀର କାର୍ଯ୍ୟ। ସନ୍ନ୍ୟାସୀର କାର୍ଯ୍ୟ ନୁହେଁ ପାଗଳ ଭଳି ଯାଇକି ରାସ୍ତାରେ ନୃତ୍ୟ କୀର୍ତ୍ତନ କରିବା, ଏଇଟା ହେଉଛି ଗୋଟେ ଅର୍ଦ୍ଧ ପାଗଳର କାମ, ସିଏ କାହିଁକି ଏସବୁ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ମହାପ୍ରଭୁଙ୍କ ପାଖରେ ତାଙ୍କର ପାର୍ଷଦମାନେ ଏସବୁ ବିଷୟରେ ଯେତେବେଳେ ନିବେଦନ କଲେ, ସେତେବେଳେ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ ତାଙ୍କର ଅନୁରୋଧକୁ ରକ୍ଷା କରିବା ପାଇଁ ଯାଇ ସେ ଯାଇଥିଲେ ସେ ସମ୍ମିଳନୀ। ଯଦିଓ ମହାପ୍ରଭୁ ତାଙ୍କଠାରୁ ସବୁବେଳେ ସେ ଦୂରେଇ ରହୁଥିଲେ, କାରଣ ଏକ ମଧ୍ୟମ ଅଧିକାରୀ ସ୍ତରକୁ ଯେତେବେଳେ ମହାପ୍ରଭୁ ଆସନ୍ତି ସେତେବେଳେ ଅଭକ୍ତମାନଙ୍କଠାରୁ ଦୂରେଇ ରହିବା ହେଉଛି ଗୋଟେ ତାଙ୍କର ଲକ୍ଷଣ। ଭଗବାନଙ୍କ ପ୍ରତି ଭକ୍ତି, ଭକ୍ତମାନଙ୍କ ପ୍ରତି ଶ୍ରଦ୍ଧା, ଅଭକ୍ତମାନଙ୍କୁ ଦୂରେଇ ରହିବା, ଏବଂ 22ଟି କୃପା, ଯେଉଁମାନେ ନିରୀହ ଭକ୍ତ ସେମାନଙ୍କ ପ୍ରତି କୃପା ପ୍ରଦର୍ଶନ କରିବା, ଅଭକ୍ତମାନଙ୍କଠାରୁ ଦୂରରେ ରହିବା, ଭକ୍ତମାନଙ୍କ ପ୍ରତି ଶ୍ରଦ୍ଧା ପ୍ରଦର୍ଶନ କରିବା, ଏବଂ ଭଗବାନଙ୍କ ପ୍ରତି ଦୃଢ଼ ଭକ୍ତି ପ୍ରଦର୍ଶନ କରିବା, ଇଏ ହେଉଛି ମଧ୍ୟମ ଅଧିକାରୀଙ୍କର କାର୍ଯ୍ୟ, ଯେଉଁଟା ହିଁ ଚୈତନ୍ୟ ମହାପ୍ରଭୁ ସେ କହୁଛନ୍ତି। ତେଣୁ ସେ ଦୂରେଇ ରହୁଥିଲେ ଏହି ପ୍ରକାର ମାୟାବାଦୀ ଲୋକମାନଙ୍କ ସହ, କାରଣ ମାୟାବାଦୀମାନେ ହେଉଛନ୍ତି କୃଷ୍ଣଙ୍କ ପାପଦର ଅପରାଧି, ସେମାନେ କୃଷ୍ଣଙ୍କୁ ଭଗବାନଙ୍କ ଉପରେ କେବେ ହେଲେ ଗ୍ରହଣ କରନ୍ତି ନାହିଁ, ତେଣୁ ସେଥିପାଇଁ ମହାପ୍ରଭୁ ଦୂରେଇ ରହୁଥିଲେ ତାଙ୍କଠାରୁ। ମାୟାବାଦୀ ଭାଷ୍ୟ ଶୁଣିଲେ ହୁଏ ସର୍ବନାଶ, କିନ୍ତୁ ଯେତେବେଳେ ଇଏ କହିଲେ ତାଙ୍କର ପାର୍ଷଦମାନେ ଏବଂ ଉଦ୍ଧାର କରିବା ପାଇଁ ପ୍ରକାଶାନନ୍ଦ ସରସ୍ୱତୀଙ୍କୁ ଉଦ୍ଧାର କରିବା ପାଇଁ ଏବଂ ମାୟାବାଦୀମାନଙ୍କୁ ଉଦ୍ଧାର କରିବା ପାଇଁ ନିଜେ ଗଲେ, ନିଜେ ଯାଇକି ଯେଉଁଠି ପାଦ ଧୋଇବା ସ୍ଥାନ ସେଇଠି ସେ ବସିଗଲେ, ଯେଉଁଠି ସମସ୍ତେ ପାଦ ଧୁଅନ୍ତି ସେ ସ୍ଥାନରେ ବସିକି ନିଜର ଜ୍ୟୋତି ପ୍ରକାଶ କଲେ। ଏବଂ ସେ ସମୟରେ ପ୍ରକାଶାନନ୍ଦ ସରସ୍ୱତୀଙ୍କର କେତେକ ପାର୍ଷଦମାନେ ଆସି କହିଲେ ଆପଣଙ୍କ ସ୍ଥାନ ହେଉଛି ସେ ପେଣ୍ଡାଲ ଉପରେ, ସେଠି ବସିଛନ୍ତି ସବୁ ଅନ୍ୟାନ୍ୟମାନେ ଯେତେ ସବୁ ମାନ୍ୟଗଣ୍ୟ ସନ୍ନ୍ୟାସୀମାନେ, ଆପଣଙ୍କ ସ୍ଥାନ ହେଉଛି ସେଠି, ଆପଣ କାହିଁ ଏଠାରେ ବସିଛନ୍ତି? ସେଇଠୁ ମହାପ୍ରଭୁ କହିଲେ ଏଇଟା ମୋର ସ୍ଥାନ ହେଉଛି ପ୍ରକୃତରେ ଏଇଟା, ମୋର ଯୋଗ୍ୟତା ନାହିଁ ସେଠିକି ବସି ଯିବା ପାଇଁ, କାରଣ ନିଜେ ଭଗବାନ ହେଇକି କେତେ ନ୍ୟୁନତା ସେ ନିଜେ ପ୍ରକାଶ କରୁଛନ୍ତି, ଯଦିଓ ନିଜେ ଭଗବାନ କିନ୍ତୁ ସେ କହୁଛନ୍ତି ମୋର ପ୍ରକୃତରେ ଯୋଗ୍ୟତା ନାହିଁ, ମୋର ସେ ସ୍ଥାନ ନୁହେଁ, ସେଟା ଆପଣମାନଙ୍କର ସେଟା ସ୍ଥାନ, ମୋର ସେ ସ୍ଥାନ ନୁହେଁ, ଏଇ କଥା କହିକି କିନ୍ତୁ ନିଜେ ପ୍ରକାଶାନନ୍ଦ ସରସ୍ୱତୀ ଅଛି ତାଙ୍କୁ ଉଠେଇ ନେଇ ନିଜେ ମହାପ୍ରଭୁ ନେଇ ବସେଇଦେଲେ ପାଣ୍ଡାଲରେ ଏବଂ ତାଙ୍କୁ କହିଲେ ଯେ ଆପଣ ହେଉଛନ୍ତି ଆମ ସମ୍ପ୍ରଦାୟର ସନ୍ନ୍ୟାସୀ, କାରଣ କେଶବ ଭାରତୀ ହେଉଛନ୍ତି ଆମ ସମ୍ପ୍ରଦାୟର, ସେ ତାଙ୍କ ସେ ସମ୍ପ୍ରଦାୟର ସନ୍ନ୍ୟାସୀ ହେଉଛି, ଆପଣଙ୍କର ଏଇ ବେଦ ଅଧ୍ୟୟନ କାର୍ଯ୍ୟ ଏସବୁ ଜିନିଷ କରିବା କଥା, ଜ୍ଞାନ ଅର୍ଜନ କରିବା କଥା, ବେଦ ଅଧ୍ୟୟନ କରିବା କଥା, ତପସ୍ୟା କରିବା କଥା, ଆପଣ କାହିଁକି ଏଇ ପ୍ରକାର ରାସ୍ତାରେ ନୃତ୍ୟ କୀର୍ତ୍ତନ କରୁଛନ୍ତି? ଏଇ କଥା ଯେତେବେଳେ ଶୁଣିଲେ ମହାପ୍ରଭୁ, ମହାପ୍ରଭୁ ଉତ୍ତର ଦେଉଛନ୍ତି ଯେ କହୁଛନ୍ତି ଯେ ଯେ ମୁଁ ଗୋଟେ ହେଉଛି ମୂର୍ଖ, ମୁଁ ହେଉଛି ଅଜ୍ଞାନୀ, ମୋର ଯୋଗ୍ୟତା ନାହିଁ, ଗୁରୁ ମୋତେ ମୂର୍ଖ ଦେଖି କରିଲା ଶାସନ, ମୋତେ ଗୁରୁ ମୂର୍ଖ ଦେଖିକି ଶାସନ କରିଛନ୍ତି ଏବଂ ସେ ଗୋଟେ ମୋତେ ମନ୍ତ୍ର ଦେଇଛନ୍ତି, ସେ ଗୋଟେ ମନ୍ତ୍ର ଦେଇଛନ୍ତି ଯଦ୍ୱାରା ହିଁ ମୋର କିଛି ଜ୍ଞାନ ଆସିବ, ମୋର ଜ୍ଞାନ କିଛି ଆସିବ ଏବଂ ମୋର କିଛି ମୋର ହୃଦୟଟା ଶୋଧନ ହେବ। ମୁଁ ମୂର୍ଖ, ମୋ ହୃଦୟ ଶୋଧନ କରିବା ପାଇଁ ଗୋଟେ ଗୁରୁ ମୋତେ ମନ୍ତ୍ର ଦେଇଛନ୍ତି, ଯେଉଁଟା ହିଁ ସମସ୍ତଙ୍କ ପାଇଁ, କଳିଯୁଗର ସବୁ ଲୋକଙ୍କ ପାଇଁ, କାରଣ କଳିଯୁଗର ଲୋକମାନେ ହେଉଛନ୍ତି ପାପାଚାରୀ, କଳିଯୁଗ ଲୋକମାନଙ୍କ ହୃଦୟ ପାପ କଳମସ ସମସ୍ତ ଭର୍ତ୍ତି ହେଇଛି, ତେଣୁ ଇଏ ହୃଦୟ ପାପ କଳମସକୁ ନାଶ କରିବା ପାଇଁ ଭଗବାନଙ୍କର ନାମ ସଂକୀର୍ତ୍ତନ ହେଉଛି ଏକମାତ୍ର ଉପାଦାୟ କଥା, ଆଉ ତା'ଠାରୁ ଅନ୍ୟ ପନ୍ଥା କିଛି ନାହିଁ। ସେଥିପାଇଁ ମହାପ୍ରଭୁ କହିଲେ ଯେ ମୋତେ ସେ ଗୁରୁ ମୋତେ ଗୋଟେ ମନ୍ତ୍ର ଦେଇଛନ୍ତି, ସେ ମନ୍ତ୍ର ମୋତେ ଏଇ ପ୍ରକାର ନୃତ୍ୟ କୀର୍ତ୍ତନରେ ମତ କରୁଛି ଯେ ମୁଁ କିଛି ଜାଣିପାରୁନାହିଁ ମୁଁ କ'ଣ କରୁଛି। କିବା ମନ୍ତ୍ର ଦିଲା ଗୋସାଇଁ କିବା ତାର ବଳ, ଜପିତେ ଜପିତେ ମନ୍ତ୍ର କରିଲା ପାଗଳ, ହରିନାମ ମହାମନ୍ତ୍ରର ଏହି ତ ସ୍ୱଭାବ, ଯେଇ ଜପେ ତାର କୃଷ୍ଣେ ଉପଜୟ ଭାବ। ଏଇ ମହାମନ୍ତ୍ରର ଏଇ ପ୍ରକାର ସ୍ୱଭାବ ଯାହାଫଳରେ ମୋତେ ଏଇ ନାମ ଜପ କରିବା ଫଳରେ, ନାମ କୀର୍ତ୍ତନ କରିବା ଫଳରେ ମୋତେ ସେ ନୃତ୍ୟ କରାଉଛି ଏବଂ କୀର୍ତ୍ତନ କରାଉଛି, ମୁଁ କ'ଣ କରୁଛି, ମୁଁ ନିଜେ ପାଗଳ ଭଳି ହେଇଯାଇଛି। ପ୍ରକୃତ ପକ୍ଷେ ଆମମାନଙ୍କର ଏଇ ଯେଉଁ ଭୌତିକ ଜଗତରେ ଜୀବମାନଙ୍କ ପାଇଁ ଭଗବାନଙ୍କର ଦିବ୍ୟ ନାମ ସଂକୀର୍ତ୍ତନ ହେଉଛି ଏକମାତ୍ର ଉପାଦାୟ ପନ୍ଥା, ଆଉ ଅନ୍ୟ କୌଣସି ପନ୍ଥା ଏ ଯୁଗରେ ଆମେ କିଛି କରିପାରିବା ନାହିଁ। ସେଥିପାଇଁ ଭଗବାନ ଅତି ସରଳ ଏବଂ ସହଜ ଉପାୟ ଆମମାନଙ୍କ ପାଇଁ, କଳିଯୁଗ ଲୋକମାନଙ୍କ ପାଇଁ ଦେଇଛନ୍ତି ନାମ ସଂକୀର୍ତ୍ତନ କରିବା ପାଇଁ। ତେଣୁ ନାମ ସଂକୀର୍ତ୍ତନଟା ହେଉଛି ସବୁଠାରୁ ଶ୍ରେଷ୍ଠ ପନ୍ଥା, ଏହାଠାରୁ ଅନ୍ୟ ପନ୍ଥା କିଛି ନାହିଁ। ମହାପ୍ରଭୁ ନିଜେ ଆସିକି ଆମକୁ ଏ ଶିକ୍ଷା ଦେଇଛନ୍ତି। ତେଣୁ ପ୍ରକୃତପକ୍ଷେ ଆମ ଜୀବନର ଯଦି ଆମେ ଶ୍ରେୟ ଚାହିଁବା, ଆମ ଜୀବନର ଆମେ ସଫଳତା ଚାହିଁବା, ଆମ ଜୀବନର ସାର ଯେଉଁଟା ପ୍ରକୃତପକ୍ଷରେ ଶ୍ରେଷ୍ଠତା ଆମେ ଅର୍ଜନ କରିବା, ତାହେଲେ ଆମକୁ ଭଗବାନଙ୍କ ଦିବ୍ୟ ନାମର ଆଶ୍ରୟ ଗ୍ରହଣ କରିବା ପାଇଁ ପଡ଼ିବ। କାରଣ କଳିକାଳରେ ଭଗବାନ ନାମ ରୂପରେ ହିଁ ଅବତାର ଗ୍ରହଣ କରିଛନ୍ତି। କଳିକାଳେ ନାମ ରୂପେ କୃଷ୍ଣ ଅବତାର, ନାମ ହୋଇତେ ହୟ ସର୍ବ ଜଗତ ନିସ୍ତାର। କଳିକାଳରେ ଭଗବାନ କୃଷ୍ଣ ନାମ ଅବତାର ରୂପରେ ଅବତୀର୍ଣ୍ଣ ହୋଇଛନ୍ତି, ତେଣୁ ସେ ନାମ ଅବତାରରେ ଆମେ ନାମ ଆଶ୍ରୟ ଗ୍ରହଣ କରିବା ଏବଂ ସେ ନାମ ଆମେ ଗୁରୁ ଭଗବାନଙ୍କର ପ୍ରତିନିଧିଙ୍କ ଠାରୁ ତାହା ଗ୍ରହଣ କରିବା ଏବଂ ଆମ ଜୀବନରେ ତାହାକୁ ଗ୍ରହଣ କରିକି ଆମେ ଯଦି ପ୍ରକୃତରେ ଜୀବନରେ ସଫଳତା ଅର୍ଜନ କରିବା ପାଇଁ ଚାହିଁବା, ତାହେଲେ ସେ ନାମର ଆଶ୍ରୟ ନେଇ, ସେ ନାମ ଜପ କରି କୀର୍ତ୍ତନ କରି ଆମ ଜୀବନଟାକୁ ପ୍ରକୃତ ପକ୍ଷେ ଆମ ଜୀବନର ସଫଳତା ଆମେ ଆଣିପାରିବା। ଏଇ ହେଉଛି କହିବାର ତାତ୍ପର୍ଯ୍ୟ। ଆମର ଗତ ଏଇ କେତେ ବର୍ଷ ହେଲା ଆମର ଏଠାରେ ହେଇଆସୁଛି ଭାଗବତ କଥା। ଆମର ପୂଜ୍ୟ ଗୁରୁଦେବ ଯିଏକି ଶ୍ରୀ ଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ, ଯାହାଙ୍କର ସମଗ୍ର ପୃଥିବୀରେ ଯିଏକି ଗୁରୁ ବା ଆଚାର୍ଯ୍ୟ ଭାବରେ ଏଇ ହରିନାମ ସଂକୀର୍ତ୍ତନ ପ୍ରଚାର କରି ବର୍ତ୍ତମାନ ସମସ୍ତଙ୍କର ଏଇ ଇସ୍କନ ଯେଉଁ ଭକ୍ତମାନଙ୍କ ହୃଦୟ ମଧ୍ୟରେ ସେ ରହିଛନ୍ତି, କିନ୍ତୁ ଆମର ଏଇ ଗାଁରେ ଏଇ ଯେଉଁ ଜଗନ୍ନାଥପୁର ଧାମରେ କେତେଜଣ ଲୋକ ତାଙ୍କୁ ଜାଣିଛନ୍ତି? ଯେମିତି ଆମର ଗୋଟେ କୁହାଯାଏ ଗାଁ କନ୍ୟା ସିଂହାଣୀ ନାୟକ, ଏତେ ସାରା ସମଗ୍ର ପୃଥିବୀରେ ଯିଏକି ଯଶସ୍ୱୀ ହେଲେ, ଯାହାଙ୍କର ଯଶ ସମଗ୍ର ପୃଥିବୀରେ ହିଁ ପ୍ରଚାରିତ ହେଲା, ତାଙ୍କୁ ଏଠିକାର ଲୋକମାନେ ଖୁବ୍ କମ୍ ଜାଣିଛନ୍ତି ତାଙ୍କୁ। ତେଣୁ ସେଥିପାଇଁ ପ୍ରକୃତ ପକ୍ଷେ ଆମେ ଯଦି ମହାପ୍ରଭୁଙ୍କର ଏଇ ତତ୍ତ୍ୱକୁ ଅଧ୍ୟୟନ କରିବା, ମହାପ୍ରଭୁଙ୍କର ଏଇ ଶାସ୍ତ୍ରକୁ ଅଧ୍ୟୟନ କରିବା ଏବଂ ଗୁରୁଦେବଙ୍କର ଯେଉଁ ବାଣୀକୁ ଆମେ ଅଧ୍ୟୟନ କରିବା, ଗୁରୁଦେବଙ୍କର ଯେଉଁ ଶିକ୍ଷା ଆମକୁ ଆମେ ଯଦି ଅଧ୍ୟୟନ କରିବା ଏବଂ ସେଇ ଧାରାରେ ଆମେ ଯିବା, ତାଙ୍କ ଜାଣିପାରିବା ଯେ ପ୍ରକୃତ ପକ୍ଷେ ସିଏ କିଭଳି ଭାବରେ ସମଗ୍ର ପୃଥିବୀରେ ଯଶସ୍ୱୀ ହେଇଛନ୍ତି ଏବଂ ସମଗ୍ର ପୃଥିବୀ ତାଙ୍କୁ ଆଜି ଝୁରୁଛି, ସମଗ୍ର ଭକ୍ତ ସମାଜ ଆଜି ତାଙ୍କୁ ଝୁରୁଛି, ସେ ଚାଲିଗଲେ ମଧ୍ୟ, ସେ ଅପ୍ରକଟ ହେଇଗଲେ ମଧ୍ୟ ତାଙ୍କର ଯେଉଁ ବାଣୀ ରହିଛି, ତାଙ୍କର ସେ କ୍ୟାସେଟ୍ ରହିଛି, ବର୍ତ୍ତମାନ ଭକ୍ତମାନେ ସେଆକୁ ନେବା ପାଇଁ ଏକଦମ କାନ୍ଦୁଛନ୍ତି। ତେଣୁ ପ୍ରକୃତ ପକ୍ଷେ ଆମେ ସେ ସ୍ତରକୁ ଯିବା ପାଇଁ ହେଲେ ଆମକୁ ନାମ ସଂକୀର୍ତ୍ତନ କରିବା ପାଇଁ ପଡ଼ିବ। ପ୍ରଥମେ ନାମ ସଂକୀର୍ତ୍ତନ କରିକି ଆମ ହୃଦୟ ଶୋଧନ କରିବା ପାଇଁ ପଡ଼ିବ, ତାପରେ ଆମେ ଏ ଶାସ୍ତ୍ର ଅଧ୍ୟୟନ ଇତ୍ୟାଦି ପରବର୍ତ୍ତୀ କଥା। ସେଥିପାଇଁ ଆମେ ଗତଥର ଆମେ ଆସିଥିଲୁ ଏଠାରେ କିଛି ନାମ ମାଳା ମଧ୍ୟ ଆମେ ଦେଇଥିଲୁ, ଏବଂ ଆମର ନେଇଥିଲେ ବୋଧେ ବଂଶୀବାବୁ ନେଇଥିଲେ ମାଳା ମଧ୍ୟ। ଆପଣ ଜପ କରୁଛନ୍ତି ବୋଧେ ମାଳା, ଆଉ କେତେକ ମଧ୍ୟ ଯେଉଁମାନେ ଚାହୁଁଛନ୍ତି ଭଗବାନଙ୍କର ଦିବ୍ୟ ନାମ ଜପ କରିବା ପାଇଁ ମାଳା ନେବା ପାଇଁ ସେମାନେ ଆମଠାରୁ ନେଇପାରନ୍ତି, ଏବଂ ସେ ନାମ ମାଳା ମଧ୍ୟ ଆମ ପାଖରେ ଅଛି, ମୁଣି ମଧ୍ୟ ଅଛି। ଯେଉଁମାନେ ଚାହିଁବେ ଭଗବାନଙ୍କ ଦିବ୍ୟ ନାମ ଆଶ୍ରିତ ହେବା ପାଇଁ ଚାରିଟି ନିୟମ ପାଳନ କରିବେ, ମାଛ ମାଂସ ଅଣ୍ଡା ପିଆଜ ରସୁଣ ତ୍ୟାଗ କରିବେ, ପାନ ବିଡ଼ି ସିଗାରେଟ୍ ଗୁଡ଼ାଖୁ ଚା କଫି ମଦ ଗଞ୍ଜେଇ ଅଠିନ ମାଦକଦ୍ରବ୍ୟକୁ ତ୍ୟାଗ କରିବେ। ତୃତୀୟ ହେଉଛି ପଶା ପାଲି ତାସ୍ ଥେଟର ଲଟ୍ରି ଜୁଆ ଏଗୁଡ଼ାକ ତ୍ୟାଗ କରିବେ। ଚତୁର୍ଥ ହେଉଛି ଅବୈଧ ସ୍ତ୍ରୀ ସଙ୍ଗ, ଏହାକୁ ତ୍ୟାଗ କରି ସେମାନେ ଏହି ମାଳ ଜପ କଲେ ନିଶ୍ଚିତ ଭାବରେ ଜୀବନରେ ସଫଳତା ଅର୍ଜନ କରିପାରିବେ, ଏବଂ ଅନ୍ତିମରେ ଭଗବାନ କୃଷ୍ଣଙ୍କ ନାମ ସ୍ମରଣ କରିକି ସ୍ୱରତ୍ୟାଗ କଲେ ଆମର ଭଗବତ ଧାମକୁ ଆମେ ଯାତ୍ରା କରିପାରିବା। ତେଣୁ ଯେଉଁମାନେ ଚାହାନ୍ତି ଚାରିଟା ନିୟମ ପାଳନ କରିକି ଭଗବାନଙ୍କ ଦିବ୍ୟ ନାମ ନେବା ପାଇଁ ସେମାନେ ଆମଠାରୁ ଆଜି ନେଇପାରିବେ। ଆମର ଆସନ୍ତା କାର୍ଯ୍ୟକ୍ରମ ରହିଛି 22 ତାରିଖରୁ ଆମେ ଯିବୁ ଆମର କେନ୍ଦ୍ରାପଡ଼ା ଗୋଗୁଆ ଏବଂ ପଟାମୁଣ୍ଡାଇ, ତିନି ଦିନ ଶନିବାର ଶୁକ୍ରବାର ରବିବାରରେ ପ୍ରୋଗ୍ରାମ ରହିଛି। ତେଣୁ ଆମର ସେହି ପ୍ରକାର 22, 23, 24 ମଧ୍ୟ ସେ ପ୍ରୋଗ୍ରାମ ସ୍ଥିରୀକୃତ ହୋଇଛି। 31 ତାରିଖରେ ଆମର ଭୁବନେଶ୍ୱରରେ ପଣ୍ଡରିକା କ୍ଷେତ୍ରଙ୍କ ଘରେ ପ୍ରୋଗ୍ରାମ ଇତ୍ୟାଦି ରହିଛି। କେଉଁମାନେ ମାଳା ନେବା ପାଇଁ ଚାହାନ୍ତି ହରିନାମ ମାଳା, ଇଏ ହେଉଛି ଆମମାନଙ୍କର ପ୍ରକୃତ ପକ୍ଷେ ଯେ ଇଏ ଭଗବାନ ଗୁରୁଦେବ ଯେତେବେଳେ ଆମକୁ ଦୀକ୍ଷା ଦେଇଥିଲେ ନାମ ମାଳା ଦେଇ କହିଲେ ଇଏ ହେଉଛି ମାଳା ଅର୍ଥାତ୍ ଏ ତୁମକୁ ଆମକୁ ତୁମେ ତୁମକୁ ଆମେ ଭଗବାନଙ୍କୁ ଦେଇଦେବୁ, ଏବଂ ଏହାକୁ ତୁମେ ଜପ କରିବ, ଷୋଳମାଳା ଜପ କରିବ, ଏବଂ ଏହି ଜୀବନରେ ତୁମେ ଭଗବାନଙ୍କୁ ଲାଭ କରିବ। ତେଣୁ ଆମେମାନେ ପ୍ରକୃତ ପକ୍ଷେ ଭଗବାନଙ୍କୁ ପାଇବା ପାଇଁ ଆଗ୍ରହୀ କି ଧନ ସମ୍ପତ୍ତି ଯଶ ପ୍ରତିଷ୍ଠା ପଦପଦବୀ ସନ୍ତାନ ସନ୍ତତି ଏହିସବୁ ପ୍ରାପ୍ତି ଦିଗରେ ଆମେ ଆଗ୍ରହୀ, ଏଇଟା ହେଉଛି ଆମମାନଙ୍କ ପାଇଁ ପରୀକ୍ଷା ପ୍ରକୃତ ପକ୍ଷେ। ଆମେ ଯାଇଥିଲୁ ଗୋଟେ ଜାଗାକୁ, ସେ ହେଉଛି ଅସ୍ତରଙ୍ଗ। ଅସ୍ତରଙ୍ଗରେ ଆମେ କଥା କୀର୍ତ୍ତନ କଲାବେଳେ କେତେଜଣ ବୁଢ଼ା ଲୋକ ବସିଥିଲେ ଆମ ପାଖରେ, ଆମେ ତାଙ୍କୁ କହିଲୁ ଆପଣମାନେ ବୟସ ତ ହେଇଗଲାଣି, ଆପଣ ଯେଉଁ ସମୟ ବଞ୍ଚିଛନ୍ତି ସେ ସମୟ ଅଳ୍ପ ଦିନ ବଞ୍ଚିବେ, ଆପଣ ନିଅନ୍ତୁ ମାଳା ନିଅନ୍ତୁ, ଜପ କରନ୍ତୁ, ଚାରିଟା ନିୟମ ପାଳନ କରନ୍ତୁ। ସେଠି ଜଣେ ବୁଢ଼ା ଲୋକ କହିଲେ ମୁଁ ତଳୁପତି, କହିଲେ ଆଜ୍ଞା ଜୀବନର 14 ଅଣା ଚାଲିଗଲା ମାଛ ମାଂସ ଏସବୁ ଖାଇକି, ଆଉ 2 ଅଣା କାହିଁକି ଆମେ ଛାଡ଼ିବୁ ସେଠୁ, ସେଠି ସେ 2 ଅଣା ଆମେ ସେଇଥିରେ ହିଁ ଯାଉ, କାହିଁକି ଆଉ ଛାଡ଼ି ହେବ, ସେଟା ସେଟା ଛାଡ଼ିପାରିବୁ ଆମେ 14 ଅଣା ଯେଉଁ ଗଲାଣି ଦିନ ସାରା, ଆଉ 2 ଅଣା ଅଳ୍ପ ସମୟ ଅଛି, ଆଉ ତାକୁ କେମିତି ଛାଡ଼ିପାରିବୁ ଆମେ, ସେଟା କ'ଣ ସହଜରେ ଛାଡ଼ି ହେବ, ମତ୍ସ୍ୟ ଦେଶ ହେଉଛି ଆମର, ଚିଲିକାର ଯେଉଁ ମାଛ ଏଇସବୁ ମାଛ ଆମକୁ ଛାଡ଼ିପାରିବା। ସେହି ସମୟ ଭିତରେ ଗୋଟେ ଯୁବକ ଲୋକ ଆସିକି ପହଞ୍ଚିଲେ ଏବଂ କହିଲେ ମୁଁ ଆଜ୍ଞା ଛାଡ଼ିଛି, 4 ନିୟମ ପାଳନ କରୁଛି, ମାଛ ମାଂସ ଏସବୁ ଛାଡ଼ି ଦେଇଛି, ମୋତେ ଆପଣ ଦିଅନ୍ତୁ ମାଳା ଦିଅନ୍ତୁ, ୟଙ୍ଗ 25-26 ବର୍ଷ, ଏବଂ ସେ ନିଜେ ନେଇଗଲେ ମାଳା। ପ୍ରକୃତ ପକ୍ଷେ ଯୁବକମାନଙ୍କ ଭିତରେ ଶ୍ରଦ୍ଧାଭାବ ଉତ୍ସାହ ସେମାନଙ୍କର ରହିଛି, କିନ୍ତୁ ବୃଦ୍ଧ ଲୋକମାନଙ୍କର ଆସୁନାହିଁ, ବେଶୀ ସେମାନଙ୍କର ଆସକ୍ତି ବୃଦ୍ଧି।
ଓଏ